ভগবতে বাসুদেবায়, শ্রীমদ্ভাগবতম দশম স্কন্ধ 25তম অধ্যায়ରୁ ଆମେ ଶ୍ରବଣ କରୁଥିଲେ କିଭଳି ଅତି ଆଶ୍ଚର୍ଯ୍ୟ ଭାବରେ ବା ଅଲୌକିକ ଲୀଳା ଭଗବାନ ପ୍ରଦର୍ଶନ କରୁଛନ୍ତି। ଭଗବାନ ଶବ୍ଦର ଅର୍ଥ ବା ଭଗବାନ ଭଗବାନଙ୍କର ଶକ୍ତି ରହୁଛି ଏଇଟା ଅଲୌକିକ ଲୋକାତୀତ। ମନୁଷ୍ୟ ଯାହା କରିପାରିବ, ମନୁଷ୍ୟ ଦେବତା ଋଷି ମୁନି ଏମାନଙ୍କର ସମସ୍ତଙ୍କ ସୀମିତ, ସବୁ ସୀମିତ, ସୀମିତ ଜ୍ଞାନ, ସୀମିତ ବଳ, ସୀମିତ ବୁଦ୍ଧି, ଆଉ ସ୍ୱାଭାବିକ ନୁହେଁ ଏ ଭଗବତ ପ୍ରଦତ୍ତ। ଯେଭଳି ଆମେ ସାଧୁ ହେଇଯିବ, ଆମେ ଯାହା ଯେ ଭଗବାନଙ୍କ ପାଇଁ କରୁ ସେଟା ପ୍ରଭୁଙ୍କର ଦତ୍ତ। ଜୀବ ଭୌତିକ ଭାବରେ ଯାହା କରୁ ବା ଆଧ୍ୟାତ୍ମିକ ଭାବରେ ଯାହା କରୁ ସେଟା ପ୍ରଭୁଙ୍କର ଦତ୍ତ, ପୁଣି ସୀମିତ, ସ୍ୱାଭାବିକ ନୁହେଁ। ସ୍ୱର ହିସାବରେ ଆଜି ଜଣେ ବହୁତ ବଡ଼ ଜ୍ଞାନୀ ଅଛି, ଖାଲି ବୃଦ୍ଧ ହେଇଗଲା ପରେ ତାର ମନରେ ପଡ଼ିବନି ସେ କେତେ, ତୁମେ ହଜାର ଶ୍ଳୋକ ଜାଣିଥିବ 10 ଦିନ ପରେ, 50 ଦିନ ପରେ, କି 5 ବର୍ଷ ତୁମେ ବ୍ୟବହାର ନକଲେ ଶ୍ଳୋକ ବି ଚାଲିଯିବ। ସ୍ୱାଭାବିକ କିଛି ନାହିଁ, ଆମର ସ୍ୱାଭାବିକ ଜ୍ଞାନ ନାହିଁ, ସ୍ୱାଭାବିକ ବଳ ନାହିଁ। ବଳ ସ୍ୱାଭାବିକ ନାହିଁ କେମିତି ନା, ଖାଇବା ଖାଇବା ପିଇବା କଲେ ତୁମର ବଳ ଆସିବ, ଶାସ୍ତ୍ର ଶୁଦ୍ଧାଏ କଲେ, ଶାସ୍ତ୍ର ମାର୍ଜନ କଲେ, ଶାସ୍ତ୍ରକୁ ଆଚାର ପ୍ରଚାରଣ ପ୍ରଚାର କଲେ, ବାରମ୍ବାର ଅଭ୍ୟାସ କଲେ ମୁଣ୍ଡରେ କିଛି ରହିବ। ସ୍ୱାଭାବିକ କିଛି ନାହିଁ ଜଗତରେ, ସ୍ୱାଭାବିକ କୌଣସି ଜିନିଷ ନାହିଁ। ସ୍ୱାଭାବିକ ଯେମିତି ବହୁତ ଲୋକ ବହୁତ କିଛି କହିଦେଇଯିବ, ଏଇଟା ଗୋଟେ ପାଗଳ ଏମିତି, ତାର ସେଟାକୁ ଶାସ୍ତ୍ର ବୋଲି କୁହାଯିବ, ସେଟା ବାଚାଳ ବୋଲି କୁହାଯାଏ। ଶାସ୍ତ୍ର ଯେଉଁ ଯିଏ ଶ୍ରଦ୍ଧା କରି କହିବ, ସେ ଜ୍ଞାନ ସୀମିତ ଜ୍ଞାନ ଭିତରେ କହିବ, ଆଉ ଯାହା ଭଗବାନ ଦେବେ ସେଟା ପ୍ରଭୁଙ୍କର। ଶାସ୍ତ୍ର ଶ୍ରଦ୍ଧା କଲେ ତୁମେ କହିବ, ସ୍ୱାଭାବିକ ନୁହେଁ, ସ୍ୱାଭାବିକ ଜ୍ଞାନ ନୁହେଁ, ସ୍ୱାଭାବିକ ବଳ ନୁହେଁ, ସ୍ୱାଭାବିକ କ୍ରିୟା ବି ନୁହେଁ। ସୋ ମାୟା ଦ୍ୱାରା ପ୍ରେରିତ ହେଇକି ଆମେ କର୍ମ କରୁଛେ, ବୁଦ୍ଧି ଦ୍ୱାରା ପ୍ରେରିତ ହେଇ କର୍ମ କରୁଛେ, କର୍ମର ଫଳ ହିସାବରେ ଆମେ କର୍ମ କରୁଛେ। ଭଗବାନଙ୍କର କ'ଣ ନା, ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଅଛ, ସବୁ ସ୍ୱାଭାବିକ, ତାଙ୍କ ସ୍ୱରୂପ ସହିତ ସବୁ ରହିଛନ୍ତି, ସବୁ ସ୍ୱ ଭଗବାନଙ୍କର ନିଜର, ଆମର କିଛି ନିଜର ନାହିଁ, ଆମର କୌଣସି ନିଜର ନାହିଁ। ଯାହାକୁ ତ ନିଜର କରିବା ତାକୁ କରିପାରିଲେନି ଭଗବାନଙ୍କୁ, ଆଉ ନିଜର କ'ଣ, ଏ ଦେହ ନିଜର ନୁହେଁ, କେହି ନିଜର ରହିବେନି, ସବୁ ଛାଡ଼ିକି ଯିବାକୁ ପଡ଼ିବ। ସ୍ୱ କିଛି ନାହିଁ, କିନ୍ତୁ ଶବ୍ଦଟା ଲାଗୁଛି କ'ଣ, ସ୍ୱଧନ, ସ୍ୱପୁତ୍ର, ସଂସ୍କୃତ ନିଜ ପୁଅ, ନିଜ ଧନ, ସବୁ ମାୟା। ସ୍ୱ ଲାଗିପାରିବେନି, କେହି ନିଜର ତୁମର ନୁହନ୍ତି, ତୁମେ ତ ନିଜର ନୁହଁ, ଆମେ ଆଉ ଆମେ ନିଜର ବୋଲି କ'ଣ ଭାବୁଛେ, ଆମ ଦେହଟାକୁ ନିଜର ଭାବୁଛେ, ନହେଲେ ଯେଉଁ ବ୍ୟାଙ୍କ ପଇସାଟା ତୁମ ନାଁରେ ଅଛି, କ'ଣ ଗାଡ଼ି ଖଣ୍ଡ ହେଉଛି, ଏଇଟା ମୋର ରେକର୍ଡ଼ଟା ଯେଉଁ ଦେଖୁଛ, ଏଇଟା ମୋର, ଆଉ ତୁମେ ତ ମରିଯିବ, ଆଉ ତୁମର କେଉଁଟେ ରହିବ, ଆଉ ମୋର ବୋଲି କିଏ କହିପାରିବ, ନିଜର ବୋଲି କିଏ କହିପାରିବ, ଯାହାର ତ୍ରିକାଳ ସତ୍ତା ରହିଛି ସେ ନିଜର ବୋଲି କହିପାରିବ। ପ୍ରେଜେଣ୍ଟରେ ଅଛି, ବର୍ତ୍ତମାନରେ ଅଛି, ଭବିଷ୍ୟତରେ ରହିବ, ଅତୀତରେ ଥିଲା, ଆମର ସବୁ ଅନସର୍ଟନ। ଆଜି ରେକର୍ଡ଼ରେ ସବୁ ଜିନିଷ ରହିଛି, ବ୍ୟାଙ୍କରେ ଆକାଉଣ୍ଟ ରହିଥିବ, ଗାଡ଼ି ପେପର ରହିଥିବ, ସବୁ ରହିଥିବ, କାଲି ଚାଲିଯିବ, ତା'ପରେ ଦିନ ଯୋଉ ଦିନ ଚାଲିଯିବ ତା'ପରେ ଦିନ ତୁମ ନାଁ ରହିବ କି ବ୍ୟାଙ୍କ ଆକାଉଣ୍ଟରେ, ଆଉ ସାଙ୍ଗେ ସାଙ୍ଗେ ଚଢ଼ିଯିବ କା ନା, ଆଉ ସ୍ତ୍ରୀ ପୁତ୍ର ନାଁ ଲିଗାଲ ଯାହା ତୁମର ସବୁ ରଖା ହେଇଥିବ, ନୋମିନ ନେବ ନାଁ ଚଢ଼ିଯିବ, ଆଉ ରହିବ ସେଇଟା, କାହାର ବି ରହିବନି ସେଇଟା। ନୋମିନଟା କମ୍ପଲସରି ଦେଉନାହାନ୍ତି କି, ଗୋଟେ ନୋମିନ କମ୍ପଲସରି ତୁମେ ବ୍ୟାଙ୍କରେ ଦେବ, ଯଦି ନ ଦେଇପାରିଲ ନୋମିନ ତୁମେ ଆଡ୍ କଲନି, ସେ ବ୍ୟାଙ୍କରେ ହେଇଗଲା ସବୁ ଜିନିଷ। ବାପାଙ୍କ ନାଁରେ ଗାଡ଼ି ଅଛି, ତୁମେ ଗାଡ଼ି ଟ୍ରାନ୍ସଫର କର, ବାପା ଚାଲିଗଲେ, ତୁମେ ଟ୍ରାନ୍ସଫର ନ କଲେ ମାନେ ସେ ଗାଡ଼ି ମୋବାଇଲ ଟାଣିକି ନେଇ ପଳେଇବ, କେସ୍ କରିଦେବ, ଲିଗାଲ ଏୟାର କିଏ ଦେଖ, ଜୀବନ କିଛି ନାହିଁ, କୌଣସି ଜିନିଷ ସ୍ୱାଭାବିକ ନୁହେଁ। ମାୟା ତ ସବୁ କରିଦେବୁ, ତୋର ସବୁ ନିଜର, ତୋ ଦେହ ନିଜର, ସ୍ତ୍ରୀ ନିଜର, ପୁତ୍ର ନିଜର, ତୁ ନିଜର, ସବୁ ନିଜର ମାୟା। ଏ ଭଗବାନଙ୍କର ଶକ୍ତିଟା କ'ଣ କି, ଯୁଗ ମାୟା ଯେଭଳି ଭଗବାନଙ୍କ ପାଖରେ ଅଘଟ ପଟିଅଣୀ ପଟିଅସି ଲୀଳା ସବୁ କରୁଛନ୍ତି, ଅଘଟ ସଘଟ ପଟିଅସି ଅସମ୍ଭବ କାର୍ଯ୍ୟ କରୁଛନ୍ତି, ମାୟା ଏଠି ଗୋଟେ ଅସମ୍ଭବ କାର୍ଯ୍ୟ କରୁଛି, ଧରିପାରିବ କିଏ ମାୟାକୁ, ମାୟାର ଟ୍ରିକ୍କୁ କିଏ ଧରିପାରିବ, କେବଳ ସାଧୁ ଧରିପାରନ୍ତି, ଏଇଟା ମାୟାର ଗୋଟେ ଜାଲ। ମୂଢ଼ ଲୋକ ଭଗବାନ କ'ଣ କହିଲେ, ମୂଢ଼ୟମ୍ ନାଭିଜାନନ୍ତି ମୋ ମାୟା ଦୂରତ୍ୱୟା ଦୈବ ଦୈବହସା ଗୁଣ, ଆମେ ବି ଯେ ଦୂରତ୍ୱ ଯେଉଁ ଶବ୍ଦଟା ଲଗେଇଲେ, ଏଇଥିପାଇଁ ଲଗେଇଲେ, ମୁନି ଋଷିମାନଙ୍କୁ ଜାଣିପାରିବେନି ଆଉ ମାୟାଟା କ'ଣ, ଆଉ କେଉଁଠି ସେଟା କେମିତି ରହିଛି, ଆଉ ମାୟାଟା ଗୋଟେ କ'ଣ, ଜୀବର କିଛି ସତ୍ତା ନାହିଁ, ସେ କହୁଛି ମୁଁ ଏ ଘରର ମାଲିକ, ତାର କିଛି ସତ୍ତା ନାହିଁ, କେଉଁଠି ଆସିଛି ସେ ଜାଣିନି, କେଉଁଠି ଯିବ ଜାଣିନି, ବର୍ତ୍ତମାନ ବି ବର୍ତ୍ତମାନ ସ୍ଥିତି ବର୍ତ୍ତମାନ ଯେ କୁହନ୍ତି ଗୋଟେ ପାଦ ଉଠିଛି ଆଉ ଗୋଟେ ପାଦ ପକେଇ ପାରିବେ ଭୂମିରେ ତା ଠିକ ନାହିଁ, କିନ୍ତୁ ଗୋଟେ ମାୟାର ଏତେ ବଡ ଶକ୍ତି, ଅସମ୍ଭବ ଶକ୍ତି ରହିଛି, ଗୋଟେ ଜୀବକୁ ପୁରା କନଭିନ୍ସ କରିଦେଉଛି ଏଟା ତୋର ଜାଗା, ଏ ତୋର ସ୍ତ୍ରୀ, ତୋର ପୁତ୍ର, ତୋର ଧନ, ତୋର ନିତ୍ୟ ବସ୍ତୁକୁ ନିତ୍ୟ କରିଦେଉଛି ମାୟା, ଆଉ ନିତ୍ୟ ବସ୍ତୁକୁ ଅନିତ୍ୟ କରିଦେଉଛି। ଏଇ ତ ମାୟାର ଶକ୍ତି ଆଉ, ଅସମ୍ଭବ ଶକ୍ତି ଆଉ, ଜୀବକୁ କି ବୁଝିବାକୁ ଦଉନି ମୁଁ କେସ୍ ମୁଁ କେଉଁଠି ଆସିବି। ସେତେବେଳେ କିଏ ମନବୋଧ ଯୋଦ୍ଧା ଲେଖିଲେ, ମନବୋଧ ଯୋଦ୍ଧା କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, ନା ଘଟ କଣ ଗୋଟେ ଅଛି ଲାଷ୍ଟକୁ, ହଁ ଛୁଟିଲେ ଘଟ, ସେସବୁ ଲେଖିଲେ କଥା ଘଟ ଯେତେବେଳେ ଛୁଟିଯିବ କଣ ନେଇକି ଯିବୁ, ନା ଆଣ୍ଟ ବାନ୍ଧିକି ମଣିଷ ରହିଛି, କିନ୍ତୁ ଆଣ୍ଟ କଣ ବାନ୍ଧିବ କିଏ କଣ, ତ ମାୟାର କାମ ନା, ଜୀବର ସ୍ୱାଭାବିକ କିଛି ନୁହେଁ, ଏଇଟା ହେଉଛି କଥା। ଆଉ ଭଗବାନଙ୍କର ସବୁ ହେଉଛି ସ୍ୱାଭାବିକ ସୌନ୍ଦର୍ଯ୍ୟ, ସ୍ୱାଭାବିକ ଜୀବର କ'ଣ ସ୍ୱାଭାବିକ, ଯେଉଁ ଗୋଟେ କେତେ ସୁନ୍ଦର ଗୋଟେ ହିରୋ ଥିବ କି ଗୋଟେ ଭଲ ତୁମେ ଯୁବକ ବେଳେ ଥିବ ବୁଢ଼ା ବେଳେ ସେ ଫଟୋକୁ ଦେଖିବ, ଯିବା ପୂର୍ବରୁ ଦେଖୁ ନା ଯେ ମୃତ୍ୟୁ ପୂର୍ବରୁ ଗୋଟେ ଲୋକର ଫଟୋ ଦେଖିଲ, ଦେଖିଲ କେମିତି ସେ ଦେଖାଯାଉଥିବ, ଦେଖିଲେ ଭୟ ଲାଗିବ। ଏ ଘରେ ଯେଉଁ ସବୁ ବାପାଙ୍କର ଫଟୋ ସବୁ ରଖନ୍ତି, ବାପା କିଏ କ'ଣ ଲାଷ୍ଟ ଫଟୋ ରଖେ, କିଏ ସୁବଳ ତୁମ ଜେଜେଙ୍କ ଫଟୋ ଅଛି ତୁମ ଘରେ, ନାଇଁ ଅଛି ନା, କୋଉ ଫଟୋ ଟୋକା ବୟସ ନା ବଡ଼ା ବୟସ, ବିଷ ବିଷ ଛାଡ଼ିଥିବେ ସେ ଟୋକା ବୟସ ଧୋତି ପକେଇଥିବେ ନା ବେଡେଡ଼, ଯୋଉଟା ସବୁ ମୃତ ଅବସ୍ଥା ଆସିଲା ସେ ଫଟୋ ରଖିବେ କିଏ ରଖିବେ, ଭଲ ଲାଗିବେନି, ଆମର ବି ସେ ଦଶା ହବ, ଯିବ ବୁଝିପାରିବେ ମୋତେ ସ୍ୱର ଛାଡ଼ିବାକୁ ପଡିବ, କେବେ ଛାଡ଼ିବାକୁ ପଡିବ ତା ବି ଅନିଶ୍ଚିତତା। ମାୟାର କମ୍ ବଡ଼ ଶକ୍ତି, ନିନ୍ଦା କଲେ କ'ଣ ହବ, ସାଧୁ ନିନ୍ଦା କରୁଛି ମାୟାକୁ କିନ୍ତୁ ମାୟାକୁ ବି ଛାଡ଼ି ପାରିବେନି, ମାମେ ବି ଯେ ପ୍ରବୋଧିତ ଭବନ ସେ କହିଲେ, ସବୁକୁ ନିନ୍ଦା ତୁମେ କରିବ ଜଗତର, ସବୁ ଜାଣିଛ ଏଟା, ଜାଣି ଜାଣି ଫସିଯିବ, ଧନ ସହିତ କିଛି ସମ୍ପର୍କ ନାହିଁ, ସ୍ତ୍ରୀ ସହିତ କିଛି ସମ୍ପର୍କ ନାହିଁ, ପିତାମାତା ସବୁ ଅନିତ୍ୟ, କିନ୍ତୁ ସବୁ ଜୀବ ଜାଣିକି ବି ପଶିଛି ମାୟାର ଶକ୍ତିର ବାଟା, ମାୟା କାହିଁକି ଧରିକି ରଖୁଛ ନା, ତୁମେ ଶରଣ ଯାଇପାରୁନ, ତା ମାଲିକର ଶରଣ ଗଲେ ସେ ଛାଡ଼ିବ ନା ଛାଡ଼ିବନି, ବାବାଜୀ ବେଶ ଧର କି ତୁମେ କେତେ କ'ଣ କର, ଛାଡ଼ିଦେବ ତୁମକୁ, ସିଏ ଭଗବାନ ତାକୁ ପଠେଇଛନ୍ତି ତ କାମ, ତ କାମଟା ସେ ଆଉ, ତାଙ୍କ ଗଡ଼ ଭିତରେ ରହିଛି ମାୟାର ଦୁର୍ଗ ଭିତରେ ଆମେ ରହିଛେ ଦୁର୍ଗା ଦେବୀଙ୍କ ପାଖରେ, କେଉଁ ବାଟ ହେଲେ ସେ ଜୀବର କେମିତି ଆକର୍ଷଣ, ସେ ଭଗବାନ ପାଖକୁ ଯିବ ନା ତାର କୌଣସି ଏଠି ଆକର୍ଷଣ ନ ରହୁ, ସେଥିପାଇଁ ସେ ଛାଡ଼ିବନି କେବେ, ଆଉ ମାୟାକୁ କଷଟି ପତ୍ରରେ ଜୀବକୁ କଷୁଛି, ଯିଏ ତାର ହାରିଗଲା ତାର ହାରିଗଲା ଆଉ କ'ଣ, ଛାଡ଼ିଦେବ ନା କ'ଣ, ତମେ ବିବାହ ହେଇଗଲେ ଛାଡ଼ିଦେବ ନା ବିବାହ ନହେଲେ ଛାଡ଼ିଦେବ, ଛାଡ଼ିବନି ମାୟା କାହା, ସମସ୍ତଙ୍କୁ ସେ କଷିବ, କେବଳ ଗୋଟିଏ ଯିଏ ମାମେ ବି ଯିଏ ପ୍ରପଦ୍ୟନ୍ତି ଭଗବାନ ସେ ପ୍ରପଦ୍ୟନ୍ତି ପ୍ରକୃଷ୍ଟ ରୂପେଣ ଯିବ, ଭଗବାନଙ୍କ ପାଖରେ ପ୍ରଣତି ହେଇଗଲା ଶରଣାଗତ ହେଲା, ମାୟାମ ଏତମ୍ ତରନ୍ତି ତେ, ଏତମ୍ ମାୟାମ ତରନ୍ତି ତେ, ତେ ଏତମ୍ ମାୟାମ ତରନ୍ତି, ଏତମ୍ ମାନେ କେଉଁ ମାୟା କହିଦେଲେ, ଦୂରତ୍ୱ ଏହା ଯେଉଁ ମାୟା, ମୋ ମାୟାଟା ସେଟା ମମ ମାୟା କହିଲେ, ମୋ ମାୟା ବାବା କୃଷ୍ଣଙ୍କର ମାୟା, ମାୟାକୁ ତୁମେ କ'ଣ ଗାଳି ଗୁଲଜ କରୁଛ, ସେ କୃଷ୍ଣଙ୍କର ମାୟା, ଆଉ ତୁମେ ଗାଳି ଗୁଲଜ କରି କିଛି କରିପାରିବନି, କୋଉ ବାବାଜୀ ମୁଁ ସ୍ତ୍ରୀକୁ ଗାଳି ଦେବ, ସେ ସ୍ତ୍ରୀ ଲୋକ ଗୋଟା ମାୟା ଇଏ, ତୁମେ ମାୟା କ'ଣ, ତୋ ମୁଣ୍ଡ ଭିତରେ ଅଛି ବା ସେଟା, ସେଟା କୃଷ୍ଣଙ୍କର, ତୁମେ କେହି କାହାକୁ ନିନ୍ଦା କରିପାରିବନି, ସମସ୍ୟାର ଜଗତର କେହି, ତୁମେ ସାଧୁକୁ ନାରୀକୁ ନିନ୍ଦା କରିଦେଲେ ଧର୍ମକୁ ନିନ୍ଦା କରିଦେଲେ ସେ ଉଦ୍ଧାର ପାଇ ଚାଲିଯିବ, ନାଇଁ ନା କାହାର, ଏସବୁ ଭଗବାନଙ୍କର, ଭଗବାନଙ୍କ ଶରଣ ଚାଲିଗଲେ ସବୁ ସରିଲା, ଶରଣ ନଗଲା ପର୍ଯ୍ୟନ୍ତ ମାୟା ପଛେ ପଛେ ଗୋଡ଼େଇବ, ମାୟାର ଶକ୍ତି କ'ଣ, ଦୂରତ୍ୱ ଶବ୍ଦଟାକୁ ସବୁବେଳେ ଧରିବ, ସେଥିପାଇଁ କାହିଁକି ଭକ୍ତ ମୁଣ୍ଡ ନୁହେଁକି ଚାଲେ, ଭକ୍ତ ସବୁବେଳେ ମୁଣ୍ଡ ନୂଆ ବୋହୁ ଭଳିଆ ବିଦ୍ୟାବଧ ଜୀବନ ମୁଣ୍ଡକୁ ନୁହେଁକି ନୂଆ ବୋହୁ ଯେମିତି ଉଡ଼ିନି ଟାଣିକି ଘରେ ସବୁବେଳେ ଚାଲିଥିବ, ଟିକେ ନୂଆ ବୋହୁ କ'ଣ କରୁଛି, ସିଏ ନବବୋଧ କ'ଣ ସବୁବେଳେ ସେମିତି ନବବୋଧ ରହୁଛି, ସେ ଦୁଇ ଚାରି ଦିନ, ସାତ ଆଠ ଦିନ, ନହେଲେ ଦଶ ଦିନ ଆଗରୁ ବର୍ଷେ ବର୍ଷେ ଦିନ ଉଡ଼ନ୍ ଟାଣିଦେବେ, ତାପରେ ସେ କମର ଶାଢ଼ୀ କଷି ଦେଇକି ବାହାରି ଲଢ଼େଇ କରି ଠିଆ କରିଦେଲା, କମର ସିଧା ହେଇଗଲା, ଆଗରୁ କମର ବଙ୍କା କରୁଥିଲା ସିଧା ହେଇଗଲା, ସେଭଳିଆ ସିଏ ସିଧା କରୁଛି, ତୁମେ ସିଧା କରିପାରିବ, ସବୁବେଳେ ନୂଆ ବୋହୁ ଭଳିଆ ହେବାକୁ, ଏକୁ ମାଟି ବସିଏ କେତେବେଳେ ମାୟା, ଆଉ ଠିକ୍ ଠିକଣା ନାହିଁ, ଆଉ ଛାଡ଼ିଦେବ ନା କ'ଣ, ଭଗବାନ ପଠେଇଛ ନା, ପ୍ରଭୁପାତ ବହୁତ ସୁନ୍ଦର ସୁନ୍ଦର କଥା କୋଟେଶ୍ୱର ମାୟା ଉପରେ ଦେଇଛନ୍ତି, ପ୍ରଭୁପାତ କାହିଁକି କହୁଛନ୍ତି, କାହିଁକି ମାୟାକୁ ଭଗବାନ ଏତେ ଶକ୍ତି ଦେଲେ, ନା ବିଶେଷ କରି ଯେଉଁମାନେ ଭଗବାନଙ୍କୁ ହଜନ କରୁଛନ୍ତି ତାଙ୍କ ପାଇଁ ମାୟା ପ୍ରେରଣ କରୁଛନ୍ତି। କାହିଁକି ନା ସେମାନେ ପ୍ରକୃତରେ ଭଗବାନଙ୍କୁ ଭଜନ କରୁଛନ୍ତି ନା ଭଗବାନଙ୍କୁ ଆଗରେ ରଖିକି ଉପଭୋଗ କରୁଛନ୍ତି, ସେ ମାୟା କହିଛନ୍ତି ତୁ ତାଙ୍କୁ ଟେଷ୍ଟ କରିବୁ। ଭଗବାନ ନା ନେଇକି ତୁମେ ଭୋଗ କରିବ, ଠାକୁରଙ୍କର ନାଁ ନେଇଗଲେ ତୁମକୁ ସମସ୍ତ ଭକ୍ତ କହିଲେ ତୁମେ ତୁମର ତୁମର ଭୋଗ ଚଲେଇବ, ଟଙ୍କା ପଇସା ଭଲ ମନ୍ଦ ଖାନା ପିନା ମୌଜ ମଜଲିସ୍ କରିବ, ଛାଡ଼ିଦେବେ ଭଗବାନ। ହେ ମାୟା କହୁଛନ୍ତି ଟେଷ୍ଟ କରିବୁ, କାରଣ ମୋ ନାଁ ନେଇକି ସେମାନେ ଭୋଗ କରୁଛନ୍ତି। ଆଉ ମୋ ପାଖକୁ ଆସିବାର ସେମାନେ ମୋତେ ଡିଷ୍ଟର୍ବ ପ୍ରବାଦ କରୁଛନ୍ତି, ସେମାନେ ଡିଷ୍ଟର୍ବ କରି ଯାଇ ଗୋଲକ ବୃନ୍ଦାବନରେ, ତ ତାଙ୍କୁ ଏଠୁ ପରୀକ୍ଷା କରାହଉଛି, ଏଠି ତ ପରୀକ୍ଷା କରାହ ସବୁବେଳେ। କାହିଁକି କେତେ ମଧ୍ୟ ମାୟା ପରୀକ୍ଷା କରିବେ, ବୈଷ୍ଣବ ଦେବେ ନା, ତାଙ୍କ ଦୋଷ ତାଙ୍କୁ ଗାଳି ଗୋଲଜ କଲେ କିଛି ହେବନି, ତାଙ୍କର କାର୍ଯ୍ୟ ସେଇଟା ସେଇଟା ସିଏ ଜୀବ କ'ଣ କରୁଛନ୍ତି, ପରୋକ୍ଷ ଭାବରେ ସହାୟତା କରୁଛନ୍ତି ଶରଣାଗତି ପାଇଁ, ଯେ କନସିୟସ୍ ଯେ ଚେତନଶୀଳ ଯିବ ସେ ଧରିପାରିବ ସାଧୁଗୁରୁଙ୍କ କୃପାରୁ। ଆରେ ଆରେ କାହିଁକି ଗୋଟେ ଆକର୍ଷଣ ଚାଲି ଆସୁଛି, ନାଇଁ ମୋ ଶରଣାଗତ ମୋର କମିଗଲା, ଶରଣାଗତ ମୁଁ ହେଇପାରିଲିନି, ଭଗବାନ ଶରଣାଗତ ନ ତ ଛାଡ଼ିବେନି କେତେବେଳେ ମାୟାଦେବୀ। ତେଣୁ ଜଗତ ଏଇ କଥାରେ ଆମର ପଡ଼ିଥିଲା, ଏଠୁ ପଳେଇ ଆସିଲା ଆମେ, ସ୍ୱାଭାବିକ କିଛି ନାହିଁ, ଆମର ସ୍ୱାଭାବିକ ଜ୍ଞାନ ନାହିଁ, ବଳ ନାହିଁ, ବୁଦ୍ଧି ନାହିଁ, କ୍ରିୟା ନାହିଁ, କିନ୍ତୁ ମାୟା ସବୁ ସବୁ କରିଦେଉଛି। ଏଇଟା ଯିବୁ କେଡ଼େ, ମୋର ମୋର ଜ୍ଞାନ ଅଛି, ବୁଦ୍ଧି ଅଛି, କୌଶଳ ଅଛି, ସବୁ ଅଛି, ଏଇଟା ମାୟାର ଶକ୍ତି। ଆଉ ଜୀବ ତାକୁ ଧରିପାରିବନି, ବହୁତ ସୂକ୍ଷ୍ମ, ବହୁତ ସୂକ୍ଷ୍ମ ଭଗବାନଙ୍କର ସ୍ୱାଭାବିକ, ତେଣୁ ଅସମ୍ଭବ ଭଗବାନ ପାଇଁ କିଛି ନାହିଁ। ବ୍ରଜବାସୀମାନେ ଆଉ ଭଗବାନ କୃଷ୍ଣ ସାତ ଦିନ ଯାଏ କିଛି ଭୋଜନ କରୁନାହାନ୍ତି, ଶରୀର କି ଦୁର୍ବଳ ହେଇଯିବନି। ଆମର ଯାହା ଅଛି ସବୁ ଶରୀର ରିଲେଟେଡ୍ ଜିନିଷ, ଶରୀର ରିଲେଟେଡ୍ ଜିନିଷ, ଶରୀରକୁ ନେଇକି ତୁମର ଜ୍ଞାନ ବୁଦ୍ଧି ବଳ ଅଛି ନା ଆଉ କ'ଣ। 110, 115 ଜ୍ୱର ହେଇଯାଉନି ଦେଖିବା, ତୁମେ ପଚାରିଲେ ତୁମେ କ'ଣ ପାଟିରୁ କଥା ବାହାରିବ, ଏଇ ଯୋଉ ଜ୍ୱର ହେଇଥିଲା ଯୋଉ କ'ଣ କରୋନା ଜ୍ୱର କଥା ବାହାରୁଛି ପାଟିରୁ, ଜୋକ ଭଳିଆ ମୁଢ଼ି ହେଇକି ପଡ଼ିବ, ତୁମେ ବଞ୍ଚିଛ କି ମରିଛ ଜାଣିପାରିବେ, କାରଣ ଦେହକୁ ନେଇକି ତୁମେ କରୁଛ ନା। ଆଉ ସେତେବେଳେ ଜ୍ଞାନ କହି ସଂସ୍କୃତ ଶ୍ଳୋକ ପଢ଼, କୃଷ୍ଣଙ୍କୁ ଡାକେ, ତ ପାଟିରୁ କିଛି ବାହାରିବନି, ଜ୍ଞାନ ସ୍ୱାଭାବିକ ଆମର କିଛି ନାହିଁ ପୁରା, ଏ ଶରୀରକୁ ନେଇକି ସବୁ ଶରୀର ରିଲେଟେଡ୍, ସବୁ ଶରୀର ସମ୍ବନ୍ଧୀ, ସେଥିପାଇଁ ଆମକୁ ଆଜି ମାୟାବଦ୍ଧ ଜୀବ। ଶରୀର ସହିତ ସବୁ ଶରୀର ଭଲ ହେଲି ତ ମନଟା ଭଲ ହେଲା, ତାକୁ କିଏ କ'ଣ ପଚାରିଲା, ଶରୀର ଓଲଟା ତ ସବୁ ଗଲା, ଆଉ ମୁହଁକୁ ହାଣ୍ଡି କରିକି ଉତ ଦେଖିଲେ ତତେ ଜ୍ୱର ଜ୍ୱର ଲାଗିବ, ଶରୀର ଭଲ ନାହିଁ। ଲୋକ ପଚାରିବ ଭାଇ କ'ଣ ହେଇଛି କିରି, ଭାଇ ଦେହଟା ଭଲ ନାହିଁ ରେ, ଦେହଟା ଦେହଟା ଭଲ ନାହିଁ, ତା ଦେହଟାକୁ ଏମିତି ଯିବୁକୁ ଏମିତି ଭଗବାନ ଗୋଟେ ପକେଇ ଦେଇଛନ୍ତି, ଏମିତି ଗୋଟେ ଗିଫ୍ଟ ଦେଇଛନ୍ତି ଏ ଶରୀରଟା, ଯିବ ଧରିପାରିବନି। ଆମର ସର୍ବସର୍ବସ୍ୱ ଜ୍ଞାନ ବୁଦ୍ଧି ବଳ କ'ଣ ଅଛି, କିଛି ମନେ ପଡ଼ିବନି। ଠାକୁର ନାମ କ'ଣ, ମାଳା ଠାକୁରକୁ ଫେରେଇ ଦେବ, ଗୁରୁକୁ ଫେରେଇ ଦେବ, ଖାନା ପିନା ନ ମିଳିଲେ ମାଳା କ'ଣ, ମାଳା କ'ଣ କରିବ, ମାଳା କିଏ କିଏ ପକେଇବ, ବ୍ରଜବାସ ତ ସେୟା ନୁହନ୍ତି କି ଭଗବାନ କୃଷ୍ଣ ତ ସେୟା ନୁହନ୍ତି, ତାଙ୍କର ତ ସବୁ ସ୍ୱାଭାବିକ, ସାତ ଦିନ ଭୋଜନ କେହି କରୁନାହାନ୍ତି, ଉଭୟ ଉଭୟଙ୍କର ଲାବଣ୍ୟ ରୂପ ଲାବଣ୍ୟକୁ ପାନ କରି ମାଧୁର୍ଯ୍ୟରେ ସେମାନେ କ୍ଷୁଦା ତୃଷ୍ଣା ସବୁ କୁଆଡ଼େ ଚାଲିଯାଇଛି, ଏହା କିଛି ବୁଝିପାରିବେନି, ଆମେ ତାକୁ କିଛି ବୁଝିପାରିବେନି, କ'ଣ ଗୋଟେ କ୍ଷୁଦା ତୃଷ୍ଣା ପଳଉଛି, ବୁଝିବାକୁ ଗୋଟେ ଜଡ଼ ଉଦାହରଣ ଦେଲେ ବୁଝିପାରିବ, ଛୁଆକୁ ଭୋଗ ଲାଗିବନି, ତାର ଗୋଟେ ମୋବାଇଲ ଗୋଟେ ଫିଲ୍ମ ଦେଖୁଛି, ଛୁଆ ଦେଖୁନା କାର୍ଟୁନ କ'ଣ, ଏଗୁଡ଼ା କ'ଣ ଖେଳୁଛନ୍ତି ଆଜିକାଲି ଛୁଆ, କାର୍ଟୁନ ନା ଗେମ୍ କ'ଣ ଖେଳୁନାହାନ୍ତି କି, ସେ ଖାଉନି ତ ଖାଇବା ଦେଖି ମୁଁ ମୋବାଇଲ ଧରିଦେଲା ବେଳକୁ ପଳେଇଲା ସିଆଡ଼େ, ତାକୁ ଡାକୁଥିବି ସେ କହିଲା ମୁଁ ଖାଇବି, ତ ଭୋକ ଲାଗୁନି, ଆରେ କେମିତି ଭୋକ ଲାଗୁନି ତାକୁ, ସେ ଗୋଟେ ମୋବାଇଲଟା ଦେଖୁଛି ତାକୁ ଭୋକ ଲାଗିବନି, ଦୁଇ ଘଣ୍ଟା ଡେରି ହେଇଗଲେ ତାର ଚଳିବ, ଆଗରୁ 10 ମିନିଟ୍ ଡେରି ହେଇଗଲା ହାଣ୍ଡି ଭାଙ୍ଗି ଦେଉଥିଲା, ବର୍ତ୍ତମାନ 5 ଘଣ୍ଟା କୁଆଡ଼େ ଗଲା, ମନନ ଚାଲିଗଲା ସିଆଡ଼େ, ଜଣେ ଯୁକ୍ତି କରେ କେମିତି 7 ଦିନ ଖାଇଲେଣି, ଆରେ ତୁମେ ତୁମେ 3 ଘଣ୍ଟା କେମିତି ଡେରି କରିଦେଉଛ, କେଉଁ ଝିଅର ପିକ୍ଚର ଦେଖୁଛ, କେଉଁଠୁ ହିରୋର ପିକ୍ଚର ଦେଖୁଛ, ଗୋଟେ କାର୍ଟୁନ ପିକ୍ଚର ଦେଖୁଛ, ତୁମେ 3 ଘଣ୍ଟା 5 ଘଣ୍ଟା ଡେରି ହେଇଯିବ, ଶୋଇବାଟା ଶୋଇବାଟା ତୁମେ ଏ ଯେଉଁ ଆଜିକାଲି ଯେଉଁ ଭିଡ଼ିଓ ଟୁକା ମାନେ ଦେଖୁଛନ୍ତି କେତେ ରାତି ଗୋଟେ 2ଟା ଶୋଇଯାଉଛ, କାହିଁ ନିଦ ଲାଗୁନି, କାହିଁକି ଆଗରୁ ନିଦ ଲାଗୁଥିଲା ଆଉ କାହିଁ ନିଦ ଲାଗୁନି, ମନ ଯୋଉଠି ରସ ପାଇଗଲା ମନ ସେଠି ପଳାଇଯିବ, ଆଉ ଦେହ କଥା ଚିନ୍ତା କିଛି କରିବେନି, ତୁମର ଏଇଟା ହଉଛି ତାଙ୍କର ତ ଚିନ୍ମୟ ସରି, ତାକୁ କମ୍ପେୟାର ତୁମେ କେବେ ସ୍ପିରିଚୁଆଲ ଜିନିଷକୁ ଭଗବାନଙ୍କର ଯୁକ୍ତି ତର କେତେ କୋଉ ଲୋକ ବୁଝେଇବାକୁ ପଡିବ, ଏସବୁ କରିବ କଣ, ତାଙ୍କୁ ବୁଝେଇବାକୁ ଯିବ କଣ, ବୁଝିବେ ସେ କଣ ବୁଝିପାରିବେ ସ୍ପିରିଚୁଆଲ ଟପିକ, କେତେ ତାଙ୍କୁ ବୁଝେଇବାକୁ ଯିବ, ଏସବୁ ଜିନିଷ ଏ ଅପ୍ରାକୃତ ଜିନିଷ। ଦେବତା ମାନେ ଇନ୍ଦ୍ର ଇନ୍ଦ୍ର ଜାଣିପାରିଲେନି ଆଉ ଆମେ କ'ଣ ଜାଣିବା? ଦେବରାଜ ଇନ୍ଦ୍ର ଜାଣିପାରିଲେ କି? ସେ କ'ଣ ଭାବିଲେ? ଏ ବର୍ଷା ଫର୍ଷା ହେଲେ, ପବନ ଫବନ ହେଲେ କାଲୁଆ ହେଇକି ଏମାନେ ସବୁ, ଆଉ ପାଣି ତ ପାଣି ତ ବୁଡ଼ିଯିବ, ଆଉ ସମୁଦ୍ର ଭଳିଆ ପ୍ରଳୟକାଳୀ ଆସିଛି, ସମୁଦ୍ର ଭଳିଆ ପାଣି ଠିଆ ହେଉଛି, ସୁନାମି ଆସୁଛି, ମାଟି ଆସୁଛି, ମରିଯାଉଛନ୍ତି, ସେମିତି ମରିଯିବ ପ୍ରଜବାସୀ ଆଉ। ସେ ଜାଣିପାରିଲେନି ତାଙ୍କ ସ୍ୱରର କ'ଣ, ଭଗବାନଙ୍କ ସ୍ଥିତି କ'ଣ। ଯେତେବେଳେ ଜୀବକୁ ଜୀବ ମାୟା ଦ୍ୱାରା ଗ୍ରସ୍ତ ହେଇଯିବ, ସେ କି ଜାଣିପାରିବ? ତେଣୁ ସାତ ଦିନ ଏଇଭଳି ନିରନ୍ତର ଚାଲିଛି, କିନ୍ତୁ ଭଗବାନ ଆନନ୍ଦରେ, ସବୁଠୁ ଆନନ୍ଦ ରହୁଛନ୍ତି। କେତେବେଳେ କାହା ତଳେ? ଗୋବର୍ଦ୍ଧନ ତଳେ। ସାତ ଦିନ ଚାଲିଗଲାଣି, କାହାର ଦୁଃଖ ନାହିଁ, ବରଂ ସମସ୍ତଙ୍କର ଆନନ୍ଦ ଅଛି। କାହିଁ କାହାର ଏଠି ସଙ୍କୋଚ ନାହିଁ? ଯେଉଁ କ'ଣ ନଥାନ୍ତି କ'ଣ ଗାଁରେ ସବୁ ଦେଢ଼ଶୁର ଦେଢ଼ଶୁର ଭାଇ ବୋଉ ସେସବୁ ନଥାଏ କି? ଆଉ ସେଠି କ'ଣ ଦେଢ଼ଶୁର ଭାଇ ବୋଉ କିଛି ଥିବ? ଗୋପୀମାନେ କୃଷ୍ଣ ସେଠି ଆଉ କିଛି ନାହିଁ, କୌଣସି ଭେଦଭାବ କିଛି ନାହିଁ, ସମସ୍ତେ ଆସିଛନ୍ତି। ତେଣୁ ସମସ୍ତେ କୃଷ୍ଣଙ୍କର ସେ ଗୋବର୍ଦ୍ଧନ ଧାରଣ ଲୀଳାକୁ ଦର୍ଶନ କରୁଛନ୍ତି। କେତେ ସୁନ୍ଦର ମାଧୁର୍ଯ୍ୟ! ଆଉ କୃଷ୍ଣ ଗୋଟେ କୁଚନ ସର୍ବମୁଖା ଅଭିଗାମୀ, ସମସ୍ତଙ୍କ ଆଡ଼କୁ ମୁଖ କରିଛନ୍ତି। ତେଣୁ ସମସ୍ତେ ଦେଖୁଛନ୍ତି କୃଷ୍ଣ ଆମ ଆଡ଼କୁ ଚାହିଁଛନ୍ତି, କେହି ଯେମିତି ଭୟଭୀତ ହେବେ, କେହି ଭୟଭୀତ ହେବେ, ସମସ୍ତେ ପୁରା କୃଷ୍ଣଙ୍କୁ ଚାହିଁ ରହିଛନ୍ତି। ଆଉ କୃଷ୍ଣ ସମସ୍ତଙ୍କ ସହିତ, ତାଙ୍କର କୃପାମୃତ, ଏଇଟା କୃପାମୃତ କୁହାଯାଏ। ଭଗବାନଙ୍କୁ କେବଳ ଯେ ତୁମେ ଏକାଥର ମଲା ବେଳକୁ ପାଇବ, ଆଉ ତା ଭିତରେ ଆଉ କିଛି ନାହିଁ, ଏମିତି ନୁହେଁ। ଭଗବାନଙ୍କର କୃପାମୃତ, କୃପା ଦୃଷ୍ଟି ଶବ୍ଦ ସବୁ ରହିଛି ନା, କୃପା ଦୃଷ୍ଟି, ଭଗବାନଙ୍କର କୃପା ଦୃଷ୍ଟି ଅଛି। ଭକ୍ତ ଏଥିପାଇଁ ଭଗବାନଙ୍କୁ ସବୁବେଳେ ଦର୍ଶନ କରିକି ଯାଏ। ହଁ, ଘର ତ ଠାକୁର ଅଛି, ଆଉ କ'ଣ ଯେମିତି କୁହନ୍ତିନି, ହଁ ଆଉ କ'ଣ, ଠାକୁର ସବୁଆଡ଼େ ନା, ସବୁଆଡ଼େ ଅଛନ୍ତି, ଏ ଗାଲୁଆ କଥା। ଆଜିକାଲି ଲୋକଟା ଗାଲୁଆ ନା ଆଉ କ'ଣ, ଭଗବାନ ସବୁଆଡ଼େ ଅଛନ୍ତି, କ'ଣ ମନ୍ଦିର ଗୁଡ଼େ କ'ଣ ସବୁବେଳେ ଯିବ? ଲୋକମାନଙ୍କର କିଛି ନାହିଁ ମାନେ ସ୍ପିରିଚୁଆଲ, ଏପରିକି ସାଧାରଣ ଗୋଟେ ସାଧାରଣ ଭକ୍ତ ଯେଉଁମାନେ କନିଷ୍ଠ ସ୍ତରରେ ଅଛନ୍ତି, ସେମାନେ ବି ସେ ବିଷୟରେ ସିରିୟସ୍ ନୁହନ୍ତି। ସେ ତ ଶ୍ରବଣ କୀର୍ତ୍ତନ କିଛି କରୁନାହାନ୍ତି ନା, ସଂସାରରେ କ୍ଲେଶ ପାଇଲେ, କ'ଣ ଗୋଟେ କଷ୍ଟ ପାଇଲେ, ତା ପୂର୍ବରୁ କିଛି ସ୍ୱୀକୃତ ଅଛି, ଆଜି ଭକ୍ତ ଟିକେ ହେଇଗଲେ, କିନ୍ତୁ ଭକ୍ତ ହେଇଗଲେ ତ ହେଇପାରିବନି। ଭକ୍ତ ସଙ୍ଗ କରିକି ତୁମକୁ ଭକ୍ତି ବଢ଼େଇବାକୁ ପଡ଼ିବ। ଭକ୍ତ ସଙ୍ଗ ନକଲେ ତୁମେ କ'ଣ କରିବ? ତୁମ ସଂସାରଟା ତୁମକୁ ମାଟି ବସିବ, ଆଉ ସଂସାରଟା ତୁମକୁ ମାଡ଼ି ବସିବ, ସଂସାର ତୁମକୁ ଛାଡ଼ିବନି। ତେଣୁ ଭଗବାନଙ୍କୁ କାହିଁକି ଦର୍ଶନ କରିବାକୁ ସବୁବେଳେ ଭକ୍ତ ଆସେ? ପ୍ରତିଦିନ କ'ଣ ଆବଶ୍ୟକ ଅଛି, କ'ଣ ଆବଶ୍ୟକ ଭଗବାନଙ୍କର ଅଛି? ଭଗବାନଙ୍କର କୃପା ଦୃଷ୍ଟି ଅଛି, ଭଗବାନ ଦର୍ଶନ କରି ତାଙ୍କାଳେ ଆଉଛି କୃପା ଦୃଷ୍ଟିଟା ପଡ଼ିଯିବ ପ୍ରଭୁଙ୍କ ଉପରେ, ଜୀବ ଉପରେ, ସେ ଜୀବ କୃତାର୍ଥ ହେଇଯିବ। ତାର ଅଶୁଭ ଯେଉଁ ବାସନା ରହିଛି, ଅଶୁଭ ଯେଉଁ ଚିନ୍ତନ ରହିଛି, ଅଶୁଭ ଯେଉଁ କର୍ମ ରହିଛି, ଏଇଟା ଖଣ୍ଡନ ହେଇଯିବ, କୃପା ଦୃଷ୍ଟିଟା କୁହାଯାଏ। ଭଗବାନ ଏଥିପାଇଁ ଜାଣିଛନ୍ତି ଦର୍ଶନ କରିବା ପାଇଁ, ଆଉ ସିଏ ତ ଭଗବାନ ସାକ୍ଷାତ ପରମ ବ୍ରହ୍ମ କୃଷ୍ଣ ସେଠି ଅଛନ୍ତି, ଆଉ ସିଏ ତ କୃପା ଦୃଷ୍ଟି ପୁରା ବର୍ଷଣ କରୁଛନ୍ତି ସମସ୍ତଙ୍କୁ, ସମସ୍ତଙ୍କୁ। ଯିଏ ଯେମିତି ଏଇ ଯେଉଁ ଲୋକ ଗୁଡା କ'ଣ ଦିଆ ଖିଆ ଠାର ମାରନ୍ତିନି କି? ଭାବିଲେ ଦିଆ ଖିଆ ଠାର ଜାଣିଛ ନା ନାହିଁ? ଚାରାକି ଗୁଡା ମାରନ୍ତି, ଚତୁର ଯେଉଁ ଦୋକାନ ଫୋକାନ ସବୁ କରନ୍ତି, ଏଠି ତାକୁ ଦେଇଦେଲେ, ତାକୁ ଜିନିଷଟା ଦେ, ତାକୁ ଏକ ନମ୍ବର ଜିନିଷଟା ଦେ, ଏଇଟା କହିଦେବ, ସିଏ ଏମିତି ଗୋଟେ ଆଖି ମାରି ଦେଇଦେବ, ସେଇଟା ହଉଛି ତିନି ନମ୍ବର ଜିନିଷ, ଏଇଟା ବହୁତ ଟାଉଟର ଗୁଡ଼ା ଆଖି ଆଖି ଠାରେ ଯେଉଁଗୁଡ଼ା ସବୁ ମାରନ୍ତି, ସେଗୁଡ଼ାକ ଭଲ ଲକ୍ଷଣ ନୁହେଁ, ଏଇଟା ସବୁ ସାଧୁ ଲକ୍ଷଣ ନୁହେଁ, ଅସାଧୁ ଲକ୍ଷ, ଏଗୁଡ଼ାକ ଅସାଧୁ ଲକ୍ଷଣ। ସେ ଗୋଟେ ଆମର ମୋର ମନ ଲଜ, ମୁଁ ଛୋଟ ପିଲା ହେଇଥିଲି, ସେ ଯେଉଁ ଠାକୁରଙ୍କର ଏ ଯେଉଁ ପଣା ସଂକ୍ରାନ୍ତି ହବ, ଯେଉଁ ଭୋଗ ସବୁ ମାଆଙ୍କର ସବୁ ଭୋଗ ହୁଏନି ଗାଁରେ, ଆ ଛୁଆମାନେ ସବୁ ଉଠିକି ଆସିଛି, ବଡ଼ ଭାରି ବଡ଼ ଧନୀ କରିବ କିଛି ନାହିଁ, ସେ ଗୋଟେ ଭାରି କମେଡ଼ିଆନ ଲୋକଟା ଥିଲା ମନ ଲଜ, ଆଉ ସେ ଛୋଟା ବି ଟିକେ, ସିଏ କ'ଣ କରିବ ଦେଖିବ କମ୍ ହେଉଛି, ବେଶୀ ଛୁଆ ଛୁଆ ପଳେଇ ଆସିଛନ୍ତି, ସେ ହାତକୁ ଉପରେ ଟେକି ଦେବ, ସେ କହିବ, ସେ କହିଲା ମାନେ ଢେଙ୍ଗା ଲୋକଟା, ସେ କହିବା ମାନେ ଲୋକ ଛୁଆ ସବୁ ଶୁଣି, ଏ ଛୁଆଙ୍କୁ ସବୁ ବେଶୀ ବେଶୀ ଦେବ, ମାନେ ହାତଟାକୁ ଉପରକୁ ଏତିକି ଏମିତି କରିଦେଇଥିବ, ଯିଏ ଦେଉଛି ଛୁଆଙ୍କୁ ସବୁ ବେଶୀ ବେଶୀ ଦିଅ, ବେଶୀ ବେଶୀ ଦିଅ, ଛୁଆମାନେ ଭାରି ଖୁସି, ତାଙ୍କ ଥାଳି ଖାଳି ବାଡ଼ଉଥିବେ, ପତ୍ରକୁ ପିଟୁଥିବେ, ହାତରେ ଠାଟ ଦିଅ, ଏମିତି ଏ ଚତୁର ଲୋକଗୁଡ଼ା, ଏଇ ଏଇ ଯେଉଁ ଆଖି ସବୁ ଯେଉଁ ଠାରନ୍ତି ଯେଉଁ ସବୁ ଲୋକଗୁଡ଼ା, ଏଇଟା ଭଲ ନାହିଁ, ତେଣୁ କହିବାରେ ପାଖରେ ଯାଇ କହିବେ, ଆଉ ଦୁଇଆଡ଼ୁ ଗୋଟେ କଥା କହିଦିଅନ୍ତି ତାଙ୍କ ଆଡ଼କୁ, ଆଉ ଗୋଟେ ଆଉ ଗୋଟେ ଆଖି ଠାରିଦେବେ, ଯେଉଁଟା ଉଠିଲା ବୁଦ୍ଧି, ସେ ଗୋଟା ଚତୁର ବୁଦ୍ଧି, ଏଇଟା ସବୁ କ'ଣ। ଭଗବାନ କ'ଣ କରୁଥିଲେ, ଏଥିରୁ ଜଣାପଡ଼ୁ ସର୍ବାଭିମୁଖ ହେଇତେ ମାନେ ଯେଉଁ ଭକ୍ତ ଯେଭଳି ଆଦାନ ପ୍ରଦାନ କରୁଥିଲେ ସେଇ ଭକ୍ତକୁ ସେଭଳି ଭାବ ଦେଉଥିଲେ। ଯଶୋଦା ଏଠି କ'ଣ କରୁଥିଲେ, ଏଠି ଆସିବ ଚକ୍ରବର୍ତ୍ତୀ, ଯଶୋଦା ବିକଳ ହଉଥିଲେ ଖାଲି, ଯଶୋଦାଙ୍କର ଆଉ ସେଠି ଆନନ୍ଦ ବିଶେଷ ନାହିଁ। ଏମାନେ ସବୁ ବ୍ରଜବାସୀ ଏମାନେ ଆଙ୍କର ଭଲ ରହିଗଲେ, କିନ୍ତୁ କାହ୍ନା ତାର ହଇରାଣ ହେଇଛି, ଏମାନେ ସବୁ ତାଙ୍କ ଛାତ ଛାତ ଲଇ ଯଶୋଦା ଖାଲି ବିକଳ ହଉଛନ୍ତି, ଆକୁ ଡାକୁଛନ୍ତି, ଏ ବାଡ଼ି ଠେଙ୍ଗାର ଧରରେ ସବୁ ଧର ମୋ ଅସ୍ତି, ଯେ ହାତ ଟିକେ ବିନ୍ଧିବନି ତାର ଇଏ ହବନି। ଯଶୋଦା ଯେଭଳି ବିକଳ ହଉଛନ୍ତି, କୃଷ୍ଣଙ୍କର କ'ଣ ଥିବ ତାଙ୍କର ତାଙ୍କର ଯୋଉ ମୁଖର ମଣ୍ଡଳର ଭାବଟା ସେଭଳି ଥିବ। ଗୋପୀମାନଙ୍କୁ ନେଇଛନ୍ତି, ସେ ଖୁସି ହେଉଛନ୍ତି ତାଙ୍କ ରୂପକୁ ଦେଖି, ତାଙ୍କୁ ସେଇଭଳିଆ ଥିବ। ତୁମର ଭାବ ଗୋଟେ ଓଡ଼ିଆରେ ନାହିଁ, ଯାହାର ଭାବ ଯେଡ଼େ ତା ପ୍ରଭୁ ସେଡ଼େ, ତୁମ ଭାବ ଯେମିତି ତୁମ ଭଗବାନ, ତୁମେ ଭଗବାନଙ୍କୁ ନେଇ ତୁମେ ଯେତେ ପ୍ରବଚନ ଦିଅ, ତୁମେ ଯେତେ ବଡ଼ ବଡ଼ ତତ୍ତ୍ୱ ଜାଣ, ଯାହା ସବୁ କର, ତୁମ ଭାବଟା ଯେମିତି ଭଗବାନ ତୁମ ପାଖରେ ସେମିତି ପ୍ରକାଶ ଥାଏ। ତୁମେ ଯଦି ଭାବୁଛ ପ୍ରଭୁ କୁହନ୍ତୁ, ତୁମେ ଯଦି ଭାବୁଛ ସେ ପଥର ତୁମ ପାଇଁ ପଥର, ତୁମେ ଯଦି ଭାବିବ ସେ ସ୍ୱୟଂ ଭଗବାନ ତୁମ ପାଇଁ ସେ ସ୍ୱୟଂ ଭଗବାନ, ତୁମ ଭାବ ଯେମିତି ତୁମେ ତାଙ୍କ ପଥର ଭାବୁଛ, ସେ କାହିଁ ସ୍ୱୟଂ ଭଗବାନଟା ଦେଖେଇବେ କେ କହିବେନି। ଓଡ଼ିଆରେ ଏଇଟା କହୁଛି ଆଉ, ଯା ଭାବ ଯେଡ଼େ ତା ପ୍ରଭୁ ସେଇଟା ଆଉ, ତୋର ଯଦି ଭାବଟା ନାହିଁ ତୁମେ କେତେ ସେବା କଲେ କ'ଣ ଡାହୋ, ଭାବଟା ଆସୁନି ନା ଭଗବାନ ଜାଣିବେ, ଏ ତ ଭାବନା ଏହା କ'ଣ, ତୁମେ ଯେମିତି ତୁମର ଭାବନା ଯେମିତି ସେମିତି ଯାଇ ଥମାମ ରୂପ ଯେମିତି କଲେ, ତୁମେ ଭାବନା ଯେମିତି ଭଗବାନ ତୁମ ପାଇଁ ସେମିତି, ଭାବନାଟାକୁ ଶୁଦ୍ଧ କରିବା ତ ବହୁତ ବଡ଼ ଜିନିଷ ନା। ଆଉ ଭଗବାନ ଚତୁର ନୁହନ୍ତି, ଭଗବାନ ଏଠି ଚତୁରାମୀ କାମ କରୁନା, ଯେମିତି ମୁଁ କହୁଥିଲି ଦିଆଡ଼ି ଆଖି ମାରି କଥା କହିବେ, ଦିଟା ଅର୍ଥରେ କଥା କହିବେ, କଥାଟା ଗୋଟେ ଏମିତି ଅର୍ଥରେ କହୁଥିବେ, ସେ ତାଙ୍କର ଆଗରୁ ସବୁ ଏ ତାଙ୍କୁ ଭଲ ଜିନିଷଟା ଦେଖେଇଦେଲ, ସେ ଯୋଉ କୁହନ୍ତି ତାକୁ ଭଲ ଜିନିଷଟା ଦେଖେଇଦେଲ, ସେ ଯୋଉ ଦୋକାନୀ ମାନେ ବସିଥିବେ ଭଲ ଜିନିଷଟା କ'ଣ ଦେଖେଇଦେବ ମାନେ କ'ଣ, ସେ ଜାଣିଛି ଏ ଲୋକ କ'ଣ, ସେ ଚିଟିଙ୍ଗ ଜିନିଷଟା ଦେଖେଇଦେବ, ଯେତେ କହ ଏ ଜିନିଷଟା ଦେରି ସୃଷ୍ଟି ଦେ, ସେ ଜାଣିଛି ସେ କୋଉ ସୃଷ୍ଟିଟା ଫଳ ସୃଷ୍ଟିଟା ଦେବ, ନୂଆ ଲୋକଟା ଆସିଛି ତାକୁ ଦେଖ ଭଲ ଜିନିଷଟା ଦେ, ତା ଠକେଇ ଦେଲେ ଛାଡ଼ିଦେବ। ଆଉ ଏଇ ଷ୍ଟେସନ ଯୋଉ ବିକ୍ରି ହେଉଛି ଦେଖୁନା, ଷ୍ଟେସନ ମାନଙ୍କର ଯୋଉ ଜିନିଷ ବିକ୍ରି ହୁଏ, ବାସି ଜିନିଷ ରହିଥିବ, ସେ ଟ୍ରେନ ରୁଲ ହେବେ, ସେ ଜାଣିଦେବେ ଦି ଦୌଡ଼ି ବିକଳ ଭଳିଆ ଦୌଡ଼ୁଛି, ଜାଣିଦେବେ ସେ ରହିବେ ରହିବେ ଏଇଟା ଏଇଟା ବିକଳଟା ଅଛି, ଆଉ ଏଇଟା କୋଉଠି ଖାଇବା ପାଇଁ ଦୌଡ଼ିକି ଆସିଛି, ଆଉ ଯେତିକି ପୁରୁଣା ଜିନିଷ ଥିବ ଧର ଦୋକାନ ଜାଣିଲେ ହଉ ସିଟି ମାରିଲାଣି ଇଏ ଦୌଡ଼ୁଛି, ଆଉ ତୁମେ କ'ଣ ସେଇଠି ଖାଇବେ କି, ସେ ସାଙ୍ଗେ ସାଙ୍ଗେ ପ୍ୟାକିଂ କରିକି ଫଳ ଫଳ ଯାହା ମାଗିବ ସେ ପୋଚା ଜିନିଷ ଧରିକି ଛାଡ଼ିଦେବେ, ଚତୁର ଗୁଡ଼ାକ ନା ଚତୁରାମୀ ଜିନିଷଟା ଭଗବାନଙ୍କ କତର ବହୁତ, ଯଦି କହିଲେ ଭୀଷଣ ଅପରାଧ କିଛି ଥାଏ ସେଇଟା ହଉଛି ଚତୁରାମୀ, ଚତୁରତା କପଟତା, ବାହାର ଲୋକ ଚତୁର ବୋଲି କୁହନ୍ତି, ଆମର ଭାଷାରେ କପଟ ବୋଲି କୁହନ୍ତି, କପଟ ଦିଟା ତାଙ୍କର ବାହ୍ୟ ଭାବଟା ଅଲଗା ଭିତର ଭାବଟା ଅଲଗା, ସେଇଟା ବହୁତ ଐକ୍ୟ ନହେଲେ ତୁମର କାୟ ମନ ବାକ୍ୟ ଐକ୍ୟ ନହେଲେ ଭଗବାନ ତୁମକୁ କେମିତି ଭଲ ପାଇବେ, ସେ ଭିତରେ ଅଛନ୍ତି ଭଗବାନ, ସେମିତି ନୁହନ୍ତି ଭଗବାନ ସେମିତି ଥାନ୍ତେ ତା ତୁମେ କପଟ କରିଥିଲେ ଠିକ ହେଇଥାନ୍ତା, ଭଗବାନ ଏ ସମସ୍ତଙ୍କୁ ତାଙ୍କ ଭାବ ହିସାବରେ ଏକ୍ସଚେଞ୍ଜ କରୁଛନ୍ତି, ଯିଏ ଯେମିତିକି ତାଙ୍କୁ ସେଭଳି ବ୍ୟବହାର କରୁଛନ୍ତି। ଆଉ ଇନ୍ଦ୍ରଙ୍କର ଏହା ଭିତରେ ଭୟ ଆସିଗଲାଣି, କାହିଁକି ସାତ ଦିନ ହେଇଗଲାଣି, ଏତେ ପରାକ୍ରମ ସେ ଦେଖେଇଲେ, ପ୍ରଳୟର ପ୍ରଳୟ ସମୟରେ ଯେଉଁ ଜିନିଷ ଗୁଡ଼ିକ ଲାଗେ ସବୁ ଲଗେଇଦେଲେ, ପ୍ରଳୟକାଳୀନ କ'ଣ ସମ୍ବର୍ତ୍ତକ ମେଘ ସମ୍ବର୍ତ୍ତକ ବାୟୁ ନିଜେ ବଜ୍ର ପ୍ରହାର କରୁଛନ୍ତି, ତେଣୁ ଭୟ ଆସିଲା, ଭୟ ଆସିଲା ପରେ କହିଲେ ଏବେ ପରେ ଦଣ୍ଡ ମିଳିବ, ଆଉ ବ୍ୟକ୍ତିର ଶକ୍ତି ଯେତେବେଳେ ଶକ୍ତିଟାକୁ ସେ ପ୍ରୟୋଗ କରେ ସେ ସେଟା ଦଣ୍ଡଟାକୁ ଜାଣିନି, କାଳର ଦଣ୍ଡ ଜମ ଗୋଟେ ଲୋକ କୁହନ୍ତିନି ତ କାଳଦଣ୍ଡ ଭୟ ନାହିଁ କି, କାଳ କହ ଲୋକ କ'ଣ ଡରୁଛି, କାଳ ମଥା ଉପରେ ଡେଉଁଛି, ତୁମେ କୋଠାରେ ରହିଲେ କ'ଣ ହବ, ଦେଖୁନା ଯେ ବନ୍ଧୁକ ଧରିକି ଯାଉଛି, ବନ୍ଧୁକ ଲାଇସେନ୍ସ କରି ଲୋକ ରଖୁନାହାନ୍ତି କି, ଲୋକ ଯେ ବନ୍ଧୁକ ଧରିକି ଯାଉଛି ସେ ଜାଣିନି ଯେ ଆଉ ଗୋଟେ ବନ୍ଧୁକ ବାଲା ତାକୁ, କାଳ ବା ମଥା ଉପରେ ଡେଉଁଛି, ମଣିଷ କ'ଣ ଜାଣିଛି, ମଣିଷ ଖାଲି ଗୋଟେ ରେକର୍ଡ ପତ୍ର ଟଙ୍କା କାଗଜ ଗୋଟେ କି ମୁଁ ବଡ଼ ମଣିଷ, ସେ ଜାଣିନି ଯେ କାଳ ତା ମୁଣ୍ଡ ଉପରେ ଡେଉଁଛି, କାଳ ଭୟ କାହାକୁ ନାହିଁ, ସବୁ ଦେବତାମାନଙ୍କ ବେଶୀ ହେଉଛି କାଳର ଭୟ, ଦେବତାମାନଙ୍କୁ କେବଳ ମନୁଷ୍ୟ ଗୋଟେ ବିଚିତ୍ର ଜୀବ ଯେ କି ମାତ୍ର କେତେ କେତେ ବର୍ଷ ରହିବ ସେ ସଂସାର ଠିକ ନାହିଁ, ସେ କାଳକୁ ଡରେ, ଗୋଟେ ବିଚିତ୍ର ଜୀବ ସେ କାଳକୁ ଡରୁନି, ମରିବି ମୁଁ ଏଇଟା ତାଙ୍କ ଚିନ୍ତା ଆସୁନି, ମୋର ମରଣ ହେଇଯିବ, ସେ କ'ଣ ଥିଲା, ସେ ଥିଲା ବେଳେ ତୁମ ଘରେ ସେ କ'ଣ ଥିଲା ବାବା, ସେ ଅଲଗା ବାବା ଥିଲା, ସେ ଚାଲିଗଲା, ସେ ଚାଲିଗଲା ଆମର କଣ ଚିନ୍ତା ହେଲା ମରିଯାଉ ବୋଲି କାଳକୁ କି କାଳ କାହାକୁ ମାୟାର ଏତେ ପରାକ୍ରମ କାଳ କାହାକୁ ସ୍ମରଣ କରିବାକୁ ଦେବନି ମୁଁ ବି ଦିନେ ମୃତ୍ୟୁବରଣ କରି ସଂସାରରେ କଣ ଅଛି ହେ ମରିଗଲେ ଯେତେବେଳେ ମରିଯିବ ସେ ତିଲ ଗୁଡ଼ା ସବୁ ମୁଁ କାନ୍ଦି ପକେଇବି ଟିକେ ହଁ ଭଲ ଗୁଡ଼ା ଥିଲା ରେ ଭଲ କଲା ଏ ମିଛ ମାୟା ସଂସାର କେହି ନୁହେଁ କାହାର ବୁଢ଼ୀ ତାର କହିଦେବ ହେଣେ କହିଦେ ଝଗଡ଼ା ଲାଗେ ଆରମ୍ଭ କରିଦେବ ସେ ତ ବାର ଦିନ ଯୋଉ ଦିନ ସରିବ ଆରମ୍ଭ ହେଇଯିବ କେଉଁ ଜମି କିଏ ନବ ଆଉ ସୁଧୀ ସରିଲେ ଆରମ୍ଭ ହବନି ନା ଏଇଟା ହଉଥିଲା ଏବେ ଆଉ ହବନି ନା ତୁମେ ଚାରିଜଣ ପିଲା ହେବେନି ହେବେ କାଳକୁ ବାକି ଜାଣିବେନି ଏ ବିଚିତ୍ର ଭଗବାନଙ୍କର ବିଚିତ୍ର ଶକ୍ତି ଦେବତାମାନଙ୍କର ଭାରି କାଳ ଭୟ କାହିଁକି ତାଙ୍କୁ ଦେବଲୋକ ଛାଡ଼ିବାକୁ ପଡ଼ିବ ମନୁଷ୍ୟର ଭୟ ନାହିଁ ଏଇଥିପାଇଁ ସମସ୍ତେ ଆଶ୍ଚର୍ଯ୍ୟ ମଣିଷକୁ ଦେଖିକି ଏଇଟା କେତେ ଦିନ ବଞ୍ଚିବ ୟାର କରମ ଫଳ କଣ ଅଛି ଖଟିକି ଖାଉଛି କିନ୍ତୁ ଭୟ ନାହିଁ କେଉଁଠି କେଉଁଠି ଗୋଟେ ଯାଇଥିଲି ଆଉ ଏଇ ତ ସେ କାମାକ୍ଷାରେ ସେ ପିଲାଟାକୁ ଦେଖିଲି ସେ ଛୋଟିଆ ଛୁଆଟେ ମାଆଟା ବିଧବା ଟିକେ ଛୁଆଟେ ପୁରା ଅଳ୍ପ ଦିନ ବିବାହ ହେଇଛି ଛୁଆଟା ହେଇଛି ବାସ ବିଧବା କ'ଣ କରିବ ଯାହା ଭଗବାନଙ୍କର ଭକ୍ତ ହେଇଛି ଟିକେ ଭଜନ କରୁଛି ଟିକେ ସୁଖର ରହିଛି ମୁଁ ସେଟା ଜାଣୁଛି ସେଇଟା ଏ କାଲି କ'ଣ ଆମର ହେଇଯିବ କାଳ ତ ତୁ ଭୟ ନାହିଁ ଲୋକର ଆଉ ଏ ଯୋଉ ଶକ୍ତିଟା ଭୌତିକ ଶକ୍ତିଟା ଥିଲା ପର୍ଯ୍ୟନ୍ତ ଲୋକ ଭୟ କରିବନି କାହାକୁ କାଳକୁ ଏ ଶକ୍ତିଟା ଭାଙ୍ଗିଗଲେ ତାର ଭୟ ଆସିବ ଏଇଟା ମୋର ହବ ଏ ଲୋକ ଯେତେ ଦମ୍ଭ ଦେଖଉଛି ଖାଲି ଶୁଣୁନି କରୋନା ହେଇଗଲା ତାପରେ କଣ ହଉଛି ଏ କରୋନା ହେଇଗଲା ଡାଇବେଟିସ ହେଇଗଲା ବ୍ଲଡ ପ୍ରେସର ହେଇଗଲା ହାର୍ଟ ଆଟାକ୍ ହେଇଗଲା ଶୁଣୁ ଶୁଣୁ ଦେଖିବେ ଲୋକ ଛାନିଆ କାଳପା ଦଣ୍ଡ ଦେଲା ମଣିଷକୁ ସେଥିପାଇଁ ମଣିଷ ସାଧୁମାନେ କାହାକୁ କିଛି କୁହନ୍ତିନି କାହିଁ ଏ କାହାକୁ କିଛି କହି ଲାଭ କିଛି ମଣିଷକୁ ମଣିଷ ଦଣ୍ଡ ଦେଇ କେବେ ପାରିବେ ତାକୁ କଣ ଦଣ୍ଡ ଦବ ସେ ଭିତରେ ରଖିଦବ ନହେଲେ ରାଗିକି ରହିବ ନହେଲେ ରିଭେଞ୍ଜ ପ୍ରତିଶୋଧ ପରାୟଣ ହବ ଦଣ୍ଡ କିଏ ଦଣ୍ଡ ଦେଲେ ମଣିଷ ଠିକ ବୁଝିବ କାଳ ଯେତେବେଳେ ଦଣ୍ଡ ଭଗବାନ ଯେତେବେଳେ ଦଣ୍ଡ ଦେବେ କାଳ ଦ୍ୱାରା ସମସ୍ତେ ସାଇଜ କରିଦେବେ ଆଉ ଇନ୍ଦ୍ର ବର୍ତ୍ତମାନ ସାତ ଦିନ ସରିଗଲା ବଲ ତାର ମାନେ କଣ କୁହନ୍ତି ବଳ ତାର ସରିଗଲା ସବୁ ଦେଖିଲା ଆରେ ତ ସାତ ଦିନ ହେଇଗଲାଣି ତ ସାତ ଦିନରେ ବର୍ତ୍ତମାନ କେତେ ଯାହା କୁହନ୍ତି ଗୋବର୍ଦ୍ଧନ ଉପରକୁ ପାଣି ଚାଲିଯିବା କଥା ଇନ୍ଦ୍ର କଣ ବୋକା ହେଇଛନ୍ତି କି ସେ ଦେଖୁଛନ୍ତି ଏତେ ବର୍ଷା ହେଲାଣି ସାତ ଦିନ ବର୍ଷା ହେଇଥିବ କି ନାହିଁ ଆଉ ପବନ ପବନ ସେମିତି ହଉଥିବ ତାହେଲେ ସେ ଗାତ ଭିତରେ ପବନ ବସିଯିବା କଥା ଗୋଡ଼ ସେଠି ଉଠା ହେଇଛି କାହିଁ କିଛି ହଉନାହାନ୍ତି ଆଉ ପାଣିର ହାଇଟ୍ ବି ବଢ଼ୁନି ଆଉ କିଛି କାମ କଲା ତାଙ୍କ ବୁଦ୍ଧି କଣ କଲେ କୃଷ୍ଣ ଯୋଗାନ ଭାବକ୍ତମ ନିଶମିନ୍ଦ୍ର ଅତି ବିସ୍ମିତ ନିସ୍ତବ୍ଧ ଭ୍ରଷ୍ଟ ସଂକଳ୍ପ ସ୍ୱାନ ମେଘାନ ସନ୍ୟବାରୟତ୍ ତାପରେ ଇନ୍ଦ୍ର ଶ୍ରୀକୃଷ୍ଣଙ୍କର ସ୍ୱାଭାବିକ ଶକ୍ତିର ପ୍ରଭାବ ଦର୍ଶନ କରି ଅତିଶୟ ବିସ୍ମିତ ସଂକଳ୍ପ ଭ୍ରଷ୍ଟ ଏବଂ ଗର୍ବଚ୍ୟୁତ ହୋଇ ନିଜର ମେଘମାନଙ୍କୁ ନିବାରିତ କଲେ ଇନ୍ଦ୍ରଙ୍କ ଇଚ୍ଛାରେ ସବୁ ବର୍ଷା ହୁଏ ନା ଆଉ ଇନ୍ଦ୍ରଙ୍କୁ ପୂଜା କରନ୍ତି ଲୋକ ଆଉ ତେଣୁ କ'ଣ କରିବେ ଆଉ ଯେତେବେଳେ ଦେଖିଲେ ପ୍ରଭାବଟା ଦେଖିଲେ କିଏ କ'ଣ ପ୍ରଭାବ ଦେଖିଲେ ଏଠି ସେ ଶବ୍ଦକୁ ଲଗେଇଲେ ସ୍ୱାଭାବିକ ଶକ୍ତି କୃଷ୍ଣ ଯୋଗ ଯୋଗାନୁଭାବତମ କୃଷ୍ଣଙ୍କର ଯେଉଁ ଯୋଗାନୁଭାବ ଯେଉଁ ସ୍ୱାଭାବିକ ଶକ୍ତି ଦେଖିଲେ କେତେଟା ଆଶ୍ଚର୍ଯ୍ୟ ଦେଖୁଛନ୍ତି କ'ଣ କ'ଣ ଦେଖୁଛନ୍ତି ଗୋବର୍ଦ୍ଧନ ଲୀଳାରେ କ'ଣ କ'ଣ ଦେଖୁଛନ୍ତି ସେଠୁ ମାର୍କ କରିବାକୁ ପଡ଼ିବ କ'ଣ କ'ଣ ଦେଖୁଛନ୍ତି ପ୍ରଥମେ ହେଲା ବଜ୍ର କାମ କରୁନି ବଜ୍ର କିଏ ଦେଇଛନ୍ତି ବଜ୍ର ସେ ପୁଣି ଭଗବାନ ଦ୍ୱାରା ପ୍ରାପ୍ତ ହେଇଛନ୍ତି ନା ଆୟୁଧାନମ୍ ଅହମ୍ ବଜ୍ର ଭଗବାନ କହିଲେ ଆୟୁଧ ଭିତରେ ମୁଁ ହଉଛି ବଜ୍ର ଦେଖୁନା ତମେ ଭଗବତ ଗୀତା ଆୟୁଧ ଆୟୁଧ ଭିତରେ ମୁଁ ହଉଛି ବଜ୍ର ଆୟୁଧ ଭିତରେ ଆପଣ ବଜ୍ର କାମ କରୁନି ଇନ୍ଦ୍ର ଇନ୍ଦ୍ର ମୁଣ୍ଡ ଖରାପ ଗୀତ କେବେ ଫେଲ୍ ହୁଏନି ଆଚ୍ଛା ସିଏ ଖରାପ ହେଇଗଲା ତାଙ୍କ ମୁଣ୍ଡ ଖରାପ ସେଟା କାମ କରୁନି ଆଚ୍ଛା ସାତ ଦିନ ଧରିକି ଗୋବର୍ଦ୍ଧନ ଧାରଣ କରି ରଖିଲେ ନା ଧରିଥାନ୍ତୁ ଇନ୍ଦ୍ରଙ୍କର ଟାର୍ଗେଟଟା କ'ଣ ଥିଲା ଗୋବର୍ଦ୍ଧନ ଯଦି ଧରିଛନ୍ତି ମୁଁ ବଜ୍ର ପକେଇକି ଗୋବର୍ଦ୍ଧନକୁ ଚୂର୍ଣ୍ଣ କରିଦେବି ଆଉ ଦେଖି ଆସିକି କେମିତି ରଖିବେ ଆଉ ଗୋବର୍ଦ୍ଧନ ଗୋବର୍ଦ୍ଧନଙ୍କ ଉପରେ କିଏ ବୋଲୁଛନ୍ତି ସେ ସୁଦର୍ଶନ ଚକ୍ର ବୋଲୁଛନ୍ତି ନା ଜଳ ଜଳ ପଡ଼ୁଛି କିଛି ନାହିଁ ସେ ଜଳକୁ ଶୋଷଣ କରିଦେଉଛନ୍ତି ଆଉ ବଜ୍ରକୁ ସବୁ ନିଷ୍ଫଳ କରୁଛନ୍ତି ଇନ୍ଦ୍ରଙ୍କ ମୁଣ୍ଡ ଖରାପ ହେଲା ପ୍ରଳୟ କାଳରେ ଯେଉଁ ମେଘ ହଉଛି, ବୃଷ୍ଟି ଗୁଡ଼ାକ ହେଲା ମାନେ କଣ, ବୃଷ୍ଟି କଣ ହବ, ଭୂମି କେତେ ଶୋଷଣ କରିବ, ଭୂମି କେତେ ଶୋଷଣ କରିବ ଜଳ? ଆମର ଦେଖୁନା ଏଇଠି ଟିକେ ବର୍ଷା ବେଳକୁ 24 ଘଣ୍ଟା ବର୍ଷା ବେଳକୁ 6 ଇଞ୍ଚ ପାଣି ହେଇଗଲେ, କେତେ ସେ ଶୋଷିବ ଜଳ, କେତେ ଭିତରକୁ ଯିବ, ଭିତରେ ଜଳ ଅଛି ନା, ଆଉ ସବୁଆଡ଼େ ଜଳ ହେଇଗଲା, ଜଳ 6 ଇଞ୍ଚ ଫୁଟେ, 1.5 ଫୁଟ, ତାପରେ 2 ଫୁଟ, ଆଉ ତାପରେ ଆଉ କୁଆଡ଼େ ଜଳ ଯିବେ, ଉପକୂଳ ଉଠିବେ, ପୁଣି ଇନ୍ଦ୍ର କଣ ଭାବୁଥିଲେ ପୁରା ପ୍ରଳୟ ତ କରିଦେବି ବ୍ରଜକୁ ଆଉ କଣ, ସେଟା ବି ଫେର। ଆଚ୍ଛା ପବନ ଯୋଉ ଜୋର ସାମ୍ବର୍ତ୍ତକ ପବନ ଦଉଛି, ପବନ ଦେଲେ କଣ ହଉଥିବ, ଉଡେଇ ଫୋପାଡ଼ିବ, ସେ ଗୋବର୍ଦ୍ଧନଟା ଟିକେ ହଲି ଗଳି ପଡିବ, ସେଟା ବି ହଉନି। ତେଣୁ ଆଚ୍ଛା ହୋ ହେଲା ଭଲ ମନ୍ଦ ଇନ୍ଦ୍ର କଣ ଶୁଣିପାରୁନଥିବି କି, କାରଣ ଭିତରୁ ତ ହୋ ହେଲା, ଡର ହଉ ତାଙ୍କ ପାଣି ଫାଣି ପଶିଗଲା କି କଣ ହେଲା, ପାଣି ଭିତରକୁ ପଶୁନି। ଇନ୍ଦ୍ର ଦେଖିଲେ ଏଇ କାମ ନାହିଁ, ପ୍ରଭାବଟା ଦେଖିଥିଲେ, ଶକ୍ତିଟାକୁ ଜାଣିଥିଲେ। ଶ୍ରୀକୃଷ୍ଣାନୁଭବ କୃଷ୍ଣ ଯୋଗାନୁଭାବତ୍ମସ୍ମିନ୍ଦ୍ର ଅତି ବିସ୍ମିତ, ଅତି ବିସ୍ମିତ ହେଇଗଲେ। ସେ କଣ କଲେ, ନିସ୍ତମ୍ବ ଭ୍ରଷ୍ଟ ସଂକଳ୍ପ କଲେ, ଆଉ ସଂକଳ୍ପ ଯୋଉ କରିଥିଲି ବ୍ରଜକୁ ନଷ୍ଟ କରିଦେବି, ଏଟା ଆଉ ହେଇପାରିବ ନାହିଁ, ଗର୍ବହୀନ ହେଲେ ଆଉ ଏଇ ତ ଖାଉଛି କାଳ, ଆଉ କଣ ଯେ ଅହଙ୍କାର ଜୀବନ ରହିଛି, ଏଟା ଦମ୍ଭ, ଯାକୁ ଆମ ଭାଷାରେ କଣ କୁହାଯାଏ, ଦମ୍ଭ, ସେବାର ଦମ୍ଭ, ତ୍ୟାଗର ଦମ୍ଭ, ମୋ ଭଳିଆ ତ୍ୟାଗୀ କିଏ ସଂସାରରେ ନାହାନ୍ତି, ଏଇଟା ଗୋଟେ ଦମ୍ଭ ନାହିଁ, ଏଥିରେ ଭକ୍ତି ହବନି, ମୋ ଭଳିଆ ସେବକ ଆଉ କିଏ ନାହିଁ, ଏଇଟା ଆସିବ, ତୁମେ ଅଧିକା ସେବା କରିଦେଲେ ତୁମ ସମସ୍ତେ ପ୍ରଶଂସା କଲେ, ତୁମେ ଏଇଟା ଚାଲି ଆସିବ, ଇଏ ଗୋଟେ ଦମ୍ଭ ଆସିଗଲା, ଭଗବାନ ଜାଣିଦେବେ ଆରେ ମୋ ସେବା କଲା, ଇଏ କହୁଛି ମୋ ଭଳିଆ ଆଉ କିଏ ନାହିଁ, ଭଗବାନ ଭଳିଆ କେହି ନାହିଁ, ସେଇଟା ଯିବ ସବୁବେଳେ ତା ଦେହ ଚେତନା ନା ନିଜ ସେବାର ଦମ୍ଭ, ତ୍ୟାଗର ଦମ୍ଭ, ମୋ ଭଳିଆ ଆଉ ତ୍ୟାଗୀ କିଏ ନାହିଁ, ଜ୍ଞାନର ଦମ୍ଭ, ସେ ଦମ୍ଭ ଆସୁରିକ ଗୁଣ ନା, ଆଉ ଗର୍ବ କଲେ ଚଳିବନି, ଭଗବାନ ଭଗବାନଙ୍କର ଦୟା ନା, ଆଉ ଭକ୍ତକୁ ଯଦି ଭକ୍ତର ଯଦି ତାର ଗର୍ବଟାକୁ ବିନାଶ ନ କରିବେ ଆସି କଣ ମାନିବ କାହାକୁ, ସେଟା ଗୋଟେ ଓଡ଼ିଆର କଥା ନାହିଁ, ଭଗବାନ ଘୋଡ଼ାକୁ ସିଂହ ଦେଇନାହାନ୍ତି କି ହାତୀ କି ଆଖି ଦେଇନାହାନ୍ତି, ହାତୀର ଆଖି ଦେଇ ବଡ଼ ହେଇଥାନ୍ତା ତାହେଲେ ସଂସାର କିଛି ରହିଥାନ୍ତା, କିଛି ରହିଥାନ୍ତା, ଆଉ ଯଦି ଘୋଡ଼ାକୁ ସିଂହ ଦେଇଥାନ୍ତେ ସେ ରଖିଥାନ୍ତା କିଛି, ସବୁ ଭଗବାନ କଣ୍ଟ୍ରୋଲ କରୁଛନ୍ତି ଆଉ, ଜାଣିଛି ତ ପ୍ରଭୁ, ଇଏ ଗର୍ବ ମନୁଷ୍ୟକୁ ସେ ନେଇକି ଭଗବାନ ସବୁ ପ୍ରକାର, କାହିଁକି ମଣିଷ ଏଇ ଯୋଉ କାମ ରଖିଛନ୍ତି, କ୍ରୋଧ ରଖିଛନ୍ତି, ଇଏ ଗୋଟେ ଦୃଷ୍ଟିରୁ ଚିନ୍ତା କରୁଥିଲି ମୁଁ ବସିକି, ଭଗବାନ ଆକୁ କାହିଁକି ରଖିଛନ୍ତି, ଏଇଟା ଯଦି ନଥାନ୍ତା ବି ମଣିଷ ଆଉ କାହାକୁ କାହାକୁ ମାନନ୍ତା, ଏ କାହାକୁ ମାନିବନି, ଗୋଟେ ଖରାପ ଗୁଣ ଅଛି, ସେ ଖରାପ ଗୁଣ ଦ୍ୱାରା ସେ କିଛି ଗୋଟେ କାମ କରିବ, ସେ ମାଡ଼ ଖାଇବ ଚୁପୁଣି ବସିବ, ଦେଖୁନ ଯୋଉଟା ଉତ୍ପାତିଆ ହେଉଛନ୍ତି, ଉତ୍ପାତିଆ ବଦମାସ ହେଉଛନ୍ତି, ଦେଖ ଗୋଟେ ଖରାପ ଗୁଣ ଅଛି ତ ଲୋକ ଧରିବ ବାଟେ, ସେଠି ଚୁପଚାପ ବସିବ, ଭଗବାନ ଏଟା ସବୁ ଦେଇଛନ୍ତି, ସେଥିରେ ଜାଣିଛନ୍ତି ଏଟା ତ ଏଟା ଶରୀର ପାଇବ, ଏଟା ନ ରହିଲେ ବି ଆଉ କହୁ ସମ୍ଭାଳି ହବନି, ଆଉ ଯିଏ ଦେଖୁନା ଯିଏ ଟିକେ ସେଥିରୁ ଟିକେ ଉପରକୁ ପଡ଼ୁ ସେ ହେଉଛି ମୁଁ ଭଗବାନ, ଦେଖୁନା କି ତୁମେ ଯେଉଁ ଲୋକ ସବୁ ହଁ ତାକୁ ବଡ଼ ସାଧୁ ହେଇଗଲା, ସେ କହିବ ମୋ ଭଳିଆ ଆଉ କିଏ ନାହିଁ ଭଗବାନ, ଆରେ କିଏ ଭଗବାନ ବୋଲି ଡିକ୍ଲାର କରିଦେଉଛି ଆଉ କିଏ ମନ ଭିତରେ କହୁଛି ମୋ ଭଳିଆ ଆଉ କେହି, ଆଉ ହେଲା ଆଉ ଦୁଇଟା କଥା ଏକା ଆଉ କ'ଣ, ଏ ସାରଥୀ ପକାଇଥିଲା ସେ କହିଦେଲା ମୁଁ ଭଗବାନ, ଆଉ ଜାଣିନି କେତେଟା ଗୁଡ଼ା ଲୋକ ସେ ଜାଣିନି କହିଦେଲା ମୁଁ ଭଗବାନ, ଆଉ ବୋକା ଆଉ ବାବାଜୀ କ'ଣ, ବାବାଜୀ ସେ କିଛି କରିଦେଲା ପରେ ଭିତରେ କହିବ ମୋ ଭଳିଆ ଆଉ କିଏ ନାହିଁ, ମଠ କାରଣ ମଠ ମୁଁ କରିଛି, ଏଟା ମଠ ମୋର, ମୁଁ ନରହିଲେ ଚାଲିବ ମନ୍ଦିର ଦେଖିବା କେମିତି ଚଲେଇଦେବେ, ଭିତରେ ତାର ତାର ଭିତରେ ଭଗବାନ, ଇଏ ବାହାରେ ଭଗବାନ, ବୋକା ଗୁଡ଼ା ବାହାରେ ଭଗବାନ, ଆଉ ଭିତରେ ଅଭିମାନୀ ଯେଉଁମାନେ ସେମାନେ ଭିତରେ ଭଗବାନ, ଆଉ ସବୁ ଜାଣିଛନ୍ତି କିଏ ଭଗବାନ କିଛି ଜାଣିଛନ୍ତି, ଦେଖରେ ଏଟା କିଏ ବୋକା ଗୁଡ଼ାକ, ଏଟା କିଛି ନାହିଁ କଣ କୁହନ୍ତି କାଗଜ ଭଳିଆ ଉଡିକି ପଳେଇବ, କାଗଜଟା ଉଡିବା ପାଇଁ କେତେ ସମୟ ଲାଗିବ, କୁଆଡେ ଯିବ ତାକୁ ପାଇବନି ବାଟ, କୁଆଡେ ଯିବ ତୁମେ ବାଟ ପାଇବନି, କାଳର ଏତେ ଶକ୍ତି, ଆଇ ତ ଭଗବାନ ସେଥିପାଇଁ ଯାହାକୁ ଯୋଗ୍ୟତା ପ୍ରଭୁ ନ ଦଉଛନ୍ତି ଭଲ, ପ୍ରଭୁ ଯଦି ଯୋଗ୍ୟତା କିଛି ନ ଦେଇଛନ୍ତି ଏଇ ଜ୍ଞାନ, ଯେଉଁ ଯୋଗ୍ୟତା ନଦେଲେ ପୁଣି ବଞ୍ଚିବ କେମିତି, ତୁମେ ଯୋଗ୍ୟତା କିଛି ରହିବା ଦରକାର, କିନ୍ତୁ ଯେଉଁ ଯୋଗ୍ୟତା ଦ୍ୱାରା ଆମର ସାମାଜିକ ସମ୍ମାନ ଗର୍ବ ଏଗୁଡ଼ାକ ପ୍ରକାଶ ହବ, ସେ ଯୋଗ୍ୟତା ଆମର ଆବଶ୍ୟକ ନାହିଁ, ଗର୍ବଟା କାହିଁକି ଆସିବ, ତୁମକୁ ସମ୍ମାନ, ଯାହାକୁ ଯେତେ ସମ୍ମାନ ମିଳିବ ତାର ସେତେ ଅଭିମାନ ରହିବ, ଯାହାକୁ ଯେତେ ସମ୍ମାନ ମିଳିବ ତା ଅନ୍ତର ଭିତରେ ଅଭିମାନ ରହିବ। ସମ୍ମାନଟାକୁ ଯିଏ ତ୍ୟାଗ କରିପାରିଲା ସେ ହିଁ କେବଳ ବଡ଼ ସାଧୁ ହେଇପାରିବ। ସାଧୁର ମାପକାଠି ଆଉ କିଛି ନାହିଁ, ସାଧୁର ବହୁତ ପ୍ରକାର ଡେଫିନେସନ ଅଛି, ଏଇଟା ହେଉଛି ବଡ଼ ଡେଫିନେସନ। ସେ କେତେ ସମ୍ମାନ ଆଶାଟାକୁ ତା ମନ ଭିତରେ ପୋଛିଛି, କାହିଁକି ସିଏ ଯଦି ସମ୍ମାନଟା ଗ୍ରହଣ କରୁଛି ସେ ଭଗବାନ ସମ୍ମାନ ଦେବ କ'ଣ ଦେଇପାରିବନି, ସେ ବାଟରେ ଅଟକେଇ ଦେବ ଆଉ। ତାକୁ ପ୍ରଣାମ ନକଲେ ମନ ଦୁଃଖ ହବ, କିନ୍ତୁ ଭଗବାନଙ୍କୁ ପ୍ରଣାମ କରୁଛି କି ନାହିଁ ସେ, ତାକୁ ଭଗବାନ ପ୍ରଣାମ ନ କରୁ ତାକୁ ଦେଖି କେହି କ'ଣ ପଚାରୁଛି, ଆଜ୍ଞା ପ୍ରଭୁ ପ୍ରଣାମ କଲେ କି, ଆ ସେ ଭକ୍ତ ଦେଖ କାଲିକାର ଭକ୍ତ ମୋତେ ପ୍ରଣାମ କଲେନି, ତୁମକୁ ପ୍ରଣାମ କଲେ ଦୁଃଖ ହେଇଯାଉଛି, କିନ୍ତୁ ଭଗବାନଙ୍କୁ ଯଦି ପ୍ରଣାମ କରୁଛି କିନ୍ତୁ ଆମେ ପଚାରି ପାରୁଛେ ହବନି। ହେଲେ ଜଗତରେ ଆମର କୌଣସି ପ୍ରକାର ଯୋଗ୍ୟତାର ଆବଶ୍ୟକ ନାହିଁ, ଅଯୋଗ୍ୟତାଟା ସବୁଠୁ ଭଲ, ଆଡ଼େ ବଡ଼ ମାରିଲ ଦିନ କଟା ଦେଲ ଭଲ, ଯାହା ଯୋଗ୍ୟତା ଅଛି ତା ଗୁରୁ ବୈଷ୍ଣବଙ୍କର ପ୍ରଦତ୍ତ, କିନ୍ତୁ ଅଯୋଗ୍ୟତାଟା ଆମକୁ ଯୋଗ୍ୟ ନ କରୁ, ଏ ସରି ଯୋଗ୍ୟତାଟା ଆମକୁ ଅଯୋଗ୍ୟ ନ କରୁ। ବର୍ତ୍ତମାନ ଏଇଟା ତ ଆମ ଭକ୍ତ ସମାଜ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ଆଉ, ଅଯୋଗ୍ୟତାଟା ସଂସାର ଦ୍ୱାରା ଆସିଲେ କ'ଣ କ'ଣ ଭାବିକି ଆସିଥିଲେ, ହଁ ସଂସାର ଯେତେବେଳେ ଆମେ ଘର ଛାଡ଼ିଲେ କ'ଣ ଆମେ କ'ଣ ହେଲା ଅଯୋଗ୍ୟ ନା, ଏ ସଂସାର ଆମେ ଚଳିପାରିବା କ'ଣ ଭାଇ ଅଛି କ'ଣ ଚାଲ ଠାକୁରଙ୍କର ସେବା କରିବା। ଅଯୋଗ୍ୟତା ଭାବିକି ଆସିଲେ, ଆଜି ଯୋଗ୍ୟତା ଭାବିକି ଆସିଥିବ ଆରୁ ଠକିବ, ଭିତରେ ଏଣ୍ଟ୍ରି ନାହିଁ, ଭର କହିବେ ବାବା ଇଏ କ୍ୱାଲିଫାଏଡ୍ ବରାବର ନିଜକୁ ନିଜ ଭାବିକି ଆସୁଛି। ଅଯୋଗ୍ୟତା ଭାବିକି ଆସିବ, ଯୋଉ ଭାବନା ନା ଆସିଥିବ ସେ ଭାବନାଟା ସବୁଦିନ ବଞ୍ଚିକି ରଖିବା। ଯେଭଳି ବୈରାଗ୍ୟରେ ଜଣେ ଆସିଥିଲା, ଯେଭଳି ଭାବନାରେ ଜଣେ ଆସିଥିଲା, ଯିଏ ବି ଆସିଛି ମନ୍ଦିର କ'ଣ କ'ଣ ଭାବନାରେ ଆସିଛି, ମୋର ସଂସାରରେ ଭଜନ ଘରେ ରହିଲେ ମୋ ବାହାଚୁରା ହେଲେ ବା ସଂସାର ରହିଲେ ମୋର ଭଜନ ହବନି, ମୁଁ ଯିବି ଠାକୁରଙ୍କ ସେବା କରି ଭକ୍ତିଟା କରି, ସେ ଯେଉଁ ଭାବନାରେ ଆସିଥିଲା ସେ ସଂକଳ୍ପଟାକୁ ସେ ବୋଝିକି ରଖିବାକୁ ପଡ଼ିବ। ଯେଭଳି ସେ ବ୍ୟାକୁଳ ହଉଥିଲା, ମୁଁ ଯିବି କେବେ ଯିବି, କେମିତି ଭଗବାନଙ୍କର ସେବା କରିବି, କେମିତି ମୁଁ ରହିବି, ଦିନ ନାମ କରିବି, ମୋ ଅଲଗା କଥାକୁ ଚିନ୍ତା କରିବି, ବାହାରି ଥିଲା ବେଳେ ସବୁ ଏଗୁଡ଼ା ହଉଥିଲା, ବାହାରି ଥିଲା ବେଳେ ସବୁ ତାର ଯେତେ ମନରଥ ଥିଲା ଭଗବାନ ସେଟାକୁ ଗ୍ରହଣ କରି ହିଁ ତାକୁ ଭିତରକୁ ଏଣ୍ଟ୍ରି କରିଛନ୍ତି। ଆଜି ଯିଏ ଭକ୍ତ ହେଇଛି ନା କ'ଣ ଭାବିଲେ ଆଉ ଭୁବନେଶ୍ୱର ପଳେଇବ ସେଟା ଯୋଗୁ ଧରିକି, ନା ଯିବା ମନ୍ଦିର ଟିକେ ଦର୍ଶନ କରିକି ଆସିବା, ଇଏ କରିବା ସିଏ କରିବା, କେମିତି ଲାଗୁଥିଲା ଭକ୍ତମାନେ କେମିତି ଟିକେ ଆସିବେ, କୀର୍ତ୍ତନ ହବ ଇଏ ହବ, ଭଗବାନ ଯାହାକୁ ଆଜି ତିଳକ ମାଳି ମାରିଛନ୍ତି ଏମିତି ମାରି ନାହାନ୍ତି, ସେ ବହୁତ କିଛି ଭଗବାନ ପାଇଁ ଡାକି, ଏମିତି ହେଲେ ଗୋଟେ ଠାକୁରଙ୍କୁ ଡାକିବି, ଗୋଟେ ଯାହା ହେଲେ ଗୋଟେ ମନ୍ଦିରକୁ ଯିବି ସବୁବେଳେ ଭଗବାନ ଭକ୍ତ, କ'ଣ ଜୀବନ ଗୋଟେ ଅଛି, ସେ କେତେ ସଂକଳ୍ପ କଲାପରେ ଭଗବାନଙ୍କୁ ଲାଗିଲେ ଲୋକଟା ଯାହା ହେଲେ ଏତେ କାନ୍ଦିଲାଣି ତାକୁ ଟିକେ ଭକ୍ତ କରିଦେବା, ଯେତେବେଳେ ଭକ୍ତ ହେଇଗଲ ସରିଲା ଆଉ କ'ଣ, ସେ ଯୋଗ୍ୟତାଟା ଧରିଦେଲେ ଭଗବାନ ଧରିଦେଲା, ଦେଖ ଦେଖ ଏଇଟା କେତେ କଷ୍ଟ ପାଇଥିଲା, ପୁଣି ତାକୁ ଟିକେ ଦେଇଦେଲି ପୋଷ୍ଟ, ସେ ବର୍ତ୍ତମାନ ପୁଣି ଭକ୍ତ ପୋଷ୍ଟକୁ ଧରିକି ତାର ଆରମ୍ଭ କଲାଣି। ଅଯୋଗ୍ୟତାଟା ସବୁବେଳେ ଭଲ, କ'ଣ ଅଯୋଗ୍ୟତାଟା ସବୁଠୁ ବଡ଼ ଅଯୋଗ୍ୟତା ଏତିକି ଆମର ଦରକାର, ଜଗତରେ ଆମକୁ ସମ୍ମାନ ପ୍ରଶଂସା ନ ମିଳୁ, ଆମେ ଏଭଳି କର୍ମ କରିବା ଯେମିତି ପ୍ରଶଂସାର ବାକ୍ୟଟା ଲୋକ ଆମକୁ ପ୍ରଶଂସା ନ କରନ୍ତୁ, ଆମକୁ ନିନ୍ଦା କରିବା ଭଲ, ନିନ୍ଦା କରିବା ଭଲ, ଏଇଟା ତ ସମୟ ସମୟ ତ ସମ୍ଭାଳି ପାରିବେ, ଏଇଟା ଆମର ଆବଶ୍ୟକ, ନିନ୍ଦା ହେଲେ ଗଲା ଅସୁବିଧା କ'ଣ ହେଲା, ଆଉ ପ୍ରଶଂସା ଦ୍ୱାରା ଲାଭ କ'ଣ ହେଉଛି, ଜଣଙ୍କର ପ୍ରଶଂସା ଦ୍ୱାରା କ'ଣ ଲାଭ ହେଉଛି, ପ୍ରଶଂସା ଦ୍ୱାରା ଏତିକି ହେଉଛି ଅନ୍ତରେ ଅଭିମାନ ଆସୁଛି, ନିନ୍ଦା ଦ୍ୱାରା କ'ଣ ହେଉଛି, ଭକ୍ତର ଆଉ ବାହାର ଲୋକର ଏଇ ପ୍ରଶଂସା ନିନ୍ଦା ଦୁଇଟା ଜିନିଷ ରହିଛି, ବାହାର ଲୋକକୁ ପ୍ରଶଂସା କଲେ ସେ କ'ଣ କରିବ, ବାହାର ଲୋକ ତୁମେ ପ୍ରଶଂସା କଲେ ସେ କ'ଣ କରିବ, ତୁମକୁ କିଛି ଦେଇଦେବ, ତୁମେ ଭଲ ପାଇବ, ତେଣୁ ଆମେ ଆମକୁ ଯିଏ ପ୍ରଶଂସା କରିବ ଆମେ କ'ଣ କରିବା, ତାକୁ ଯିଏ ତୁମକୁ ପ୍ରଶଂସା କରିବ ତୁମେ ତା କ'ଣ କରିବ, ତା ଭଲ ପାଇବ, ତା ପଛରେ ତୁମର ମନଟା ତା ପଛରେ ବର୍ତ୍ତମାନ ରହିଲା, ତୁମେ ଯାହାକୁ ଭଲ ପାଉଛୁ ତାଙ୍କ ପାଖରେ ତୁମ ମନଟା ରହିଲା, ପୁଣି ତାର ସୁଖ ଦୁଃଖ ଆସି ତୁମ ମୁଣ୍ଡରେ ପଶିଲା ଗଲା, ଭଲ ପାଇବାଟା ଆମର ନାହିଁ, ଆମେ ଆମେ ଭଗବାନ ଗୁରୁକୃଷ୍ଣ ଭଲ ପାଇବୁ, ଏ କଥା ଏଇ କଥା ସମ୍ମାନ କଥାରେ କହୁଥିଲି ନା, ବାହାର ଲୋକଙ୍କୁ ସମ୍ମାନ ଦେଇଦେଲେ ସେ ଖୁସି, ଆମକୁ ସମ୍ମାନ ଦେଇଦେଲେ ଆମର ଗୋଟେ ଆମେ ଆମେ ସାଧାରଣ ଖୁସି ହେଇକି ଦେଖ ବାହାର ଲୋକକୁ ସମ୍ମାନ ଦେଇଦେବ, ସେ ଖୁସି ହେଇଗଲା, ତୁମକୁ କିଛି ସାହାଯ୍ୟ କରି ତା ରାସ୍ତାରେ ସେ ଯିବ, କିନ୍ତୁ ଭକ୍ତକୁ ଯଦି ସମ୍ମାନ ଦେଇଦେଲା, ଭକ୍ତ ଆଉ ତା ପଛରେ ପଡ଼ିବ, ସେ ଭକ୍ତ କାହିଁକି ଆସୁନି, କାହିଁକି ସେ ତୁମକୁ ସମ୍ମାନ ଦେଉଛି ନା, ତୁମେ ତାର ଚେଲା ହେଇଗଲ, ଆଉ ମନ କେଉଁଠୁ ଖୋଜିବ, ଯେଉଁଠି ସମ୍ମାନ ମିଳିବ, ମନର କାମ ହେଲା, ସେ ଖାଲି ବୁଲିବ ସେଇଠି ଯାଇ, ତେଣୁ ତାର କଣ ହେଲା ବର୍ତ୍ତମାନ, ସେ ବର୍ତ୍ତମାନ ସମ୍ମାନ ଭିକ୍ଷୁ, ପ୍ରତିଷ୍ଠା ଭିକ୍ଷୁ ତାଙ୍କୁ କୁହାଯାଏ, ସେଠି ଭିକାରୀ ହେଇଗଲା। ଅସମ୍ମାନ ଲାଭ କଣ, ବାହାର ଲୋକ ଯଦି ଅସମ୍ମାନ କଲ କଣ ଲାଭ, ହେ ବାଟା ପିଟା କରିବ, ଖେଳି ତୁମର କରିବ, କରିବ ନା, ଆଉ ତୁମର ଅସମ୍ମାନ ହେଇଗଲ, ଆଉ ଏଠି ଆମର ଅସମ୍ମାନ କରିଦେଲେ କଣ ଅସୁବିଧା ହବ, ତାହେଲେ ଆମକୁ କିଏ ଅସମ୍ମାନ କରିଦେଉଛି, ଆମର କଣ ଲାଗୁଛି, କିଏ ଗୋଟେ ତୁମକୁ ଗାଳି ଗୁଲଉଛି ଭଲ ମନ୍ଦ, ଅସମ୍ମାନ ହେଇଗଲ, ଅସମ୍ମାନ ହେଲେ କଣଟା କଣ ଆସୁଛି, ଆଉ ଉତ୍ସାହ ଆଉ ଆସୁନି, ତାହେଲେ ଆଉ ଉତ୍ସାହ ଆସୁନି, ଆଉ ରହିବାକୁ ଇଚ୍ଛା ହଉନି, ଆଉ ଏକାଳ କରିବାକୁ ଇଚ୍ଛା, ତା ମାନେ ଆମେ ଯେଉଁଟା କରୁଥିଲେ କାହା ବଳରେ କରୁଥିଲେ, ସମ୍ମାନ ବଳରେ କରୁଥିଲେ, ଧରା ପଡ଼ିଲେ ଆଉ କଣ, ଯୋଉଟା କରୁଥିଲେ ସେଟା ଛାଡ଼ିଦେବା କେମିତି, ତେଣୁ ଯୋଉଟା କରୁଥିଲେ କୋଉଥି ପାଇଁ କରୁଥିଲେ, ସମ୍ମାନ ପାଇଁ କରୁଥିଲେ, ଭଗବାନ ପାଇଁ କରୁନଥିଲେ, ଭଗବାନ ପାଇଁ କରିବା, ତା ନିନ୍ଦା କଲେ କଣ ଅଛି, ଆମେ ଶିଖିଲେ କଣ, ଆସିଲେ ସେ ବାପା ଆଦ୍ରତା କଣ ଶିଖିଲେ, ରାଧାରାଣୀ କଣ କହିଲେ, ସମସ୍ତେ ମତେ କହୁଛନ୍ତି କୁଳଟା ବୋଲି, କୁବାନ ଜାତି ଯମୁନା କୁଲିନି ରାଧା ନାମ କୁଳଟା ଅପବାଦ, ଯମୁନାକୁ କିଏ ଜଳ ଆଣିବା ପାଇଁ ଯାଉଛି, କିନ୍ତୁ ମୁଁ ଗଲା ବେଳକୁ ମନାରେ ଅପବାଦ, ମୁଁ ସେଇଟା କେୟାର କରେନି, ତୁମେ ଯଦି ସବୁବେଳେ ଅପବାଦକୁ ଚିନ୍ତା କରିବ, ତୁମେ ଜଗତର ଯେକୌଣସି ସ୍ଥାନକୁ ଯାଉ ତୁମ ପଛରେ ରହିବାର ଲୋକ ଅଛନ୍ତି, ନିନ୍ଦା କରିବାର ଲୋକ ସବୁବେଳେ ଜଗତରେ ଅଛନ୍ତି, ଅଭାବ ନାହାନ୍ତି, ଜଗତ ଯଦି ଏଭଳି କେବଳ ପ୍ରଶଂସାର ସ୍ଥାନ ଥାନ୍ତି, ତାହେଲେ ସବୁ ଲୋକ ସେଠି ଯାଇ ରହିଥାନ୍ତି, ଯେଉଁଠି ଯାଇ ପହଞ୍ଚିବ କିଛି ସେଠି ଦୁଇଟା, ଏ ଜଗତର ଦ୍ୱନ୍ଦ୍ୱ ଅଛି, ମାନ ଅଛି, ସମ୍ମାନ ଅଛି, ଆମେ ସମ୍ମାନ ସମ୍ମାନ ବିକ୍ଷୁନ, ଆମର ସମ୍ପର୍କ ଗୁରୁକୃଷ୍ଣ ସହିତ, ନିନ୍ଦା ହବ ହିଁ ହବ, ତୁମେ ଯେତେ ବଡ ଗୁରୁ ହେଲେ ବି ତୁମେ ନିନ୍ଦା କରିବ, ସନ୍ନ୍ୟାସୀ ହେଲେ ନିନ୍ଦା କରିବ, ବ୍ରହ୍ମଚାରୀ ହେଲେ ନିନ୍ଦା କରିବ, ଗୃହସ୍ଥ ହେଲେ ନିନ୍ଦା କରିବ, ଯାହାକର ନିନ୍ଦା କରିବ ଲୋକ କହିବେ, ଆଉ ସେଇଟା ହେଉଛି ଆମର ପରୀକ୍ଷା, ତାଙ୍କର ନିନ୍ଦାକୁ ଆମେ କେତେ ହଜମ କରିପାରୁଛେ, ଆଉ ଆମ କର୍ତ୍ତବ୍ୟରୁ କିଭଳି ଆମେ ବିଚ୍ୟୁତ ନ ହଉଛେ, ସ୍ଥିର ହେଇକି ରହୁଛେ, ସେ କହିଲେ କୁହନ୍ତୁ, ସେଭଳି ଉଛୁଆଟି ବେଳେ ଆମର ସବୁ ଆମ ସାଙ୍ଗମାନେ ସବୁ ପଦରେ ଟିକି ପିଲାବେଳେ ସବୁ ମନ ଅଛି, ହାତୀ ଚାଲେ ବଜାରେ କୁତା ଭୋକେ ହଜାରେ, ଛୋଟ ସବୁ କୁହନ୍ତି, ଭଲ ଲଜିତ ବା ସିଏ କହିବେ, ହେଇ ସିଏ କହୁଛି, ଏ କହୁଥା ମୁଁ, ହାତୀ ଚାଲେ ବଜାରେ କୁତା ଭୋକେ ହଜାରେ, ହାତୀ ଚାଲ ବଜାରେ ଆସିବ, ବଜାରକୁ ଆସିଲ ନା କୁକୁର କ'ଣ କହିବି, ଇଏ କିଏ ଠିକା ହେଲା, ହଜାରେ କୁତା ଭୋକିଏ, ହାତୀ କ'ଣ କରୁଛି, ସେ ତାର ଚାଲିଥିବ, ସେ ଖାଲି ଶୁଣ୍ଡ ବୁଲିଲା ମାନେ କୁଆଡ଼େ ପଳେଇବେ, ସେ କିଛି କହିବେନି, ହାତୀ ଯଦି ପଚାରିବ ତୁ କାହିଁକି ମୋତେ କରୁଛୁ, ହା କା କାହିଁ, ସିଏ ତ ପଡ଼ିକି ମରିଯିବ, ଆଉ ହାତୀ ତାର ଚାଲିବାର ଅଛି, ତୁମେ ଜଗତରେ ଯଦି ଭଗବାନଙ୍କର ଭକ୍ତ ହବାର ଅଛି, ଦୁଇଟା ଜିନିଷକୁ ଆଗ ମୁଣ୍ଡରୁ ବାହାର କରିଦେବାର ଅଛି, ମନେ ରଖ, ତୁମେ ଭାବନି ଯେ ଭକ୍ତ ହେଇଗଲେ ତୁମକୁ ସମସ୍ତେ ଭଲ ପାଇବେ ଆଉ ମାନ ସମ୍ମାନ ଦେବେ, ନାହିଁ, ସେଟା ନାହିଁ, ଆମକୁ କେହି ଭଲ ପାଆନ୍ତୁ ନ ପାଆନ୍ତୁ, ଆମେ ଗୁରୁକୃଷ୍ଣ ପାଖରେ ସମର୍ପଣ ହେଇଛି, କିନ୍ତୁ ତା ଅର୍ଥ ନୁହେଁ ଯେ ମୁଁ ବଦମାସ ହେବା, ଏଇଟା ନୁହେଁ, କିନ୍ତୁ ଭଲ ପାଇବା ପାଇଁ ଯେ ମୁଁ ଅନ୍ୟକୁ ସେବା କରୁଛି, ଅନ୍ୟ ମତେ ସମସ୍ତେ ସମ୍ମାନ ଦେବେ ଯେ ମୁଁ ସେବା କରୁଛି, ସେମିତି ନାହିଁ, ସମ୍ମାନ ଆସିବ ଅସମ୍ମାନ ବି ଆସିବ, ସମ୍ମାନ ପାଇଁ ସବୁବେଳେ ତୁମକୁ କିଛି କହିବେନି, କିଏ ନ କହୁଛି ସଂସାରରେ ତୁମକୁ, ତୋ ବାପା ମା କହିନାହାନ୍ତି, ବାପା ଜନ୍ମ ଦେଇ କହିବ, ଅଫିସର ସବୁ କହିବେ, ସେନେ ଗୋଟେ ଓଡ଼ିଆରେ ସେ ଢଗ ଅଛି, ବାପା ବାପାର ବାପାକୁ ନ ପୋଷି ଦାଦିକି ପୋଷ, ଜାଣିଛ ନା ନେବା ବୋଲି, ବାପାକୁ ନ ପୋଷି ଦାଦି ପୋଷ, ସେଟା ତୁମେ ବାପାକୁ ପୋଷିଲାନି ଦାଦିକି ପୋଷିବ, ସେଇଭଳିଆ ତୁମେ ଏଠି ଘର ଗାଳି ଶୁଣିବନି, ବାହାର ଲୋକ କତିରୁ ଶୁଣିବ ହିଁ ଶୁଣିବ, ଜଗତରେ ତୁମେ ଯିଏ ଯିଏ ବର୍ତ୍ତମାନ କହୁଛି ମୁଁ ଅଠ ମନ୍ଦିର ମୋର ଏଠି ଏତେ ଏମିତି ମୋତେ ଏମିତି କହୁଛନ୍ତି କି ସେୟା କହୁଛନ୍ତି, ପଳେଇଲୁ ବାପା ଚାକିରି କରିବୁ, ଯାହା ଦେଖେ ତୋ ଷ୍ଟାଫ୍ କ'ଣ କହିବେ ଶୁଣିବୁ, ଯା ଏଗୁଡ଼ା ସବୁ କାହିଁକି ନା ଏ ତତ୍ତ୍ୱ ସବୁ ଜାଣନ୍ତିନି, ଏମାନେ ଅସମ୍ମାନ ହେଇଗଲା, ଠିକ ଅଛି ତୁମେ ଯାଅ କେଉଁଠି ରହିବ ଦେଖିବା, ଯୁଆଡ଼େ ଯାଇକି ରୁହ, ତୁମ ପଛରେ ତୁମ କରମ ଫଳଟା ଅଛି, ତୁମକୁ ଯେତିକି ମାନ ସମ୍ମାନ ମିଳିବା କଥା ସେତିକି ମିଳିବ, ଜଙ୍ଗଲ ଭିତରେ ରହୁନା, ଗୋସ୍ୱାମୀ ମାନେ ଯେତେବେଳେ ରହୁଥିଲେ ବୃନ୍ଦାବନ ଟେଲିଫୋନ୍ ଥିଲା, ପ୍ରିଣ୍ଟିଂ ଫଟୋ ତାଙ୍କର ଫଟୋ ଦେଖିଛି ଗୋସେଇ ମାନଙ୍କର ଫଟୋ କ୍ୟାମେରା ଥିଲା, ଜଙ୍ଗଲ ଭିତରେ ରହୁଥିଲୁ ଚିଲି। ଭଗବାନ ସମ୍ମାନ ଦେବେ, ସମ୍ମାନ ପ୍ରଭୁ ଦେବେ। ଗୋଟେ ଓଡ଼ିଆରେ ଗୋଟେ ଅଛି ନା, ମଲ୍ଲି ଯଦି ବଣରେ ଫୁଟିବ ବଣ ମଲ୍ଲି କଣ ହବ? ବାସିବ। ତୁମକୁ ସମ୍ମାନ ମିଳିବ ଯଦି ତୁମର ଗୁଣ ଅଛି, ତୁମେ ଯୋଉଠି ଯାଇ ରହୁଛ ନା ଜଙ୍ଗଲ ଭିତରେ ରହୁନା, ଦେଖିବ ପ୍ରଭୁପାତ କଣ କଲା। ଆଜି କଲିକତା ସହର 70 ବର୍ଷ ବୟସ ବଣ ମଲ୍ଲି କି ଜିନିଥିଲା, କୋଉ ବିଦେଶ କୁଆଡେ କୁଆଡେ ଯାଇକି କଣ କରିଦେଇ ଚାଲିଲା ହେଲେ ବିଶ୍ୱ କୀର୍ତ୍ତି ବର୍ତ୍ତମାନ ଏବେ ଯଶ ଘୋଷୁ ତ୍ରିଭୁବନ ତିନି ଭବନ ତିନି ଭୁବନରେ ତାଙ୍କ ଯଶ ରହିଲା। ସମ୍ମାନ ଭଗବାନ ଦେବେ ନା ଆଉ ଭଗବାନ କାହିଁକି ସମ୍ମାନ ଦେବେ? ତୁମ ପାଇଁ ବ୍ୟବସ୍ଥା କରିବେ, ଲୋକ କଣ ଦେବ? ଲୋକଙ୍କର କିଛି ନାହିଁ, ଯେତେ ସଂସାର ଲୋକ ଅଛନ୍ତି ତାଙ୍କର ଯେତେ ଜୀବ ଅଛନ୍ତି ତାଙ୍କ ଜୀବରେ ଗୋଟେ ଜିନିଷ ଅଛି, ଯାହାର ବିଷ ଅଛି ବିଷ ଅଛି, ଯାହାର ଅମୃତ ଅଛି। ମଣିଷ ଗୋଟେ ପ୍ରାଣୀ, ତାର ଜୀବ ଦିଭାଳ ନୁହେଁ, କିନ୍ତୁ ତା ପାଖରେ ଦିଟା ଅଛି। କଣ ଅଛି? ବିଷ ଅଛି ଅମୃତ ଅଛି। ତୁମେ ତା ଦିଗ ଦୂର ସମ୍ମାନ ପାଇଁ ଚାହୁଁଛ, କେତେବେଳେ ବିଷ ଉଗାଳ ଦବ ଉଗାଳିବ ଆଉ ବୋକା ତତ୍ଵ ଜାଣିନଥିବ, କେହି ନିଜର ନଦୀ ହବ। ଆଜି ଭଲ 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 ବୋଲି କହୁଛ, କାଲି ପୁଣି ଦେଖିବ ସେ ଗୁରୁ ହଉ କିଏ ହଉ ସୋଦି ଦେଇକି ପଳେଇବେ ସାଙ୍ଗେ ବେଡ଼ିକି ମୋତେ ଧରିକି। ହଉ ହଁ ଗୁରୁ ନାହାନ୍ତି ନା କଣ, ତୁ ମୋତେ ଗୁରୁ ଦେଖିକି ଦେଖଉଛୁ, ଉଠିବ ପଳେଇବେ ସେ କିଛି ନାହିଁ। ଏଇଟା ମଣିଷଟା ଏଇନେ କୁହନ୍ତି ନା କଳା ମୁଣ୍ଡିଆ ଟାକୁ କଣ ଏଇଟା ବିଶ୍ୱାସ କରିବ? କିଛି ନାହିଁ। ତା ପାଖରେ ଦିଟା ଅଛି, ବିଷ ଅଛି ଅମୃତ ଅଛି। ଆମେ ତାକୁ ତାରି କଥାରେ ଆମେ ଚାଲିଛେ, ସେ ମଣିଷଟାକୁ ଭଲ ପ୍ରଶଂସା କରୁଛେ, ଆମେ କରୁଛେ କଣ ଚିତ୍ର ଅଛି? ସେ ପ୍ରଶଂସାରେ କିଛି ମୂଲ୍ୟ ନାହିଁ। ସେ ପ୍ରଶଂସା କରିବେ ତାପରେ ବିଷ ବିଷ ଆଉ ଅମୃତ ଦିଟା ଅଛି ତା ଜୁହାରେ, ଆଉ ଦିଫାଳ ନହେଲେ କଣ ଯିବା? ସେ ଅଛି ଆମର ଜଗତ ଦ୍ୱାରା ପ୍ରଶଂସା ପାଇବାର ନାହିଁ, ଆମେ ପ୍ରତିଷ୍ଠା ବିକ୍ଷ ନୁହେଁ, ଆମେ ସ୍ୱାଭାବିକ ଭାବରେ ଭଗବାନଙ୍କର ସେବା। ଆଉ ତୁମେ ପ୍ରତି ସମ୍ମାନ ମାନଙ୍କୁ ତୁମେ ଚାହିଁବ ସେଟା ବହୁତ, ଆଉ ବର୍ତ୍ତମାନ ସେଇଟା ହେଉଛି ବହୁତ ବଡ଼ ଇସ୍ୟୁ ସେଟା ଜଗତର ସବୁଆଡ଼େ। ସମସ୍ତେ କ'ଣ ଏମିତି ହେଇଛନ୍ତି, ଗୋଟେ ଲେବର୍ କିଛି କହିପାରିବେନି, କାହାକୁ କିଛି ଅସମ୍ମାନ କରିପାରିବେନି, ସମସ୍ତଙ୍କୁ ଖାଲି ମିଥ୍ୟା ଆଜ୍ଞା ଆସନ୍ତୁ ଆଜ୍ଞା ଆସନ୍ତୁ, ସମସ୍ତଙ୍କୁ ଆଜ୍ଞା ଆପଣ କହିବ ଆମ ପାଇଁ ଏଇଟା ଭଲ, କିନ୍ତୁ ସେ ଲୋକର ଯୋଗ୍ୟତା ନଥିଲେ ତାଙ୍କୁ ବଡ଼ ବୋଲି କହିବାକୁ ପଡିବ ବର୍ତ୍ତମାନ, ନହେଲେ ତୁମେ ଚଳିପାରିବନି ଜଗତଟା ଏମିତି ହେଇଗଲାଣି। ଖାଲି ମିଥ୍ୟା ସମ୍ମାନ ଦେଇପାରିବ, ଆଉ ଯିଏ ମିଥ୍ୟା ସମ୍ମାନ ନ ଦେଇପାରିବ, ଆରେ ଏ ଲୋକଟା କ'ଣ ମୁଁ ସମ୍ମାନ ଦେବି? ଠିକ୍ ଅଛି ଭାଇ, ତୋର ସମ୍ମାନ ଦେବାର ନାହିଁ, ପାଟି ବନ୍ଦ କରିଦେ, ତୁ ଅଛି ଯିବୁ ତୋର ତୋର ରାସ୍ତାରେ ତୋର ଭିକ ମାଗି ଖା କି କ'ଣ କର। ଆଉ ସମାଜରେ ରହିକି ତୁମେ ମିଥ୍ୟା ସମ୍ମାନ ନ ଦେବ, ସବୁଆଡ଼େ ସବୁ ତୁମକୁ ଶତ୍ରୁ କରିଦେବେ, ଶତ୍ରୁ। ସେ ଘରେ ଦେଖେ ନା ସେ ଖୁଡ଼ି କ'ଣ ବୋହୂମାନେ ସବୁ, ସେ ଖୁଡ଼ି କ'ଣ ସେ ସବୁ ହୁଅନ୍ତି, ମାଉସୀ ମାଉସୀ ସେ ସବୁ ଘରେ ଯେଉଁ ଗୋଟେ କୂଅ ଥିବ, ବାଡ଼ି କୂଅ ଥାଏ, ଭାଗ ଗାଁ କୂଅ, ସେ କୂଅକୁ ଆସେ, ସିଏ ଜାଣିଛି ସିଏ କ'ଣ, ଇଏ ଜାଣିଛି ଇଏ କ'ଣ, ସିଏ ସେତେବେଳେ ଦୁଇ ଜଣ ପାଣି କାଢ଼ୁଥିବେ, ସେ ଦୁଇ ଜଣ ଭାରି କରିଥାନ୍ତି, କ'ଣ ରୋଷେଇ ସାରିଲୁଣୁ, ହଁ ସାରିଲିଣି, ଆଉ ଏମିତି ସବୁ କରିଥିଲେ ତ ଆଣିନାହାନ୍ତି, ଏମିତି କହିକି ଯିବ, ସିଏ ପଳେଇଯିବ, ଆଉ ଗୋଟେ ଆସି ଚାଲିଯିବ ଘର ଭାଙ୍ଗିଟା ଦେଖି। ଶୁଣ ନ, ମୁଁ ଛୁଆଟେ ଗୋଟେ ସବୁ ଶୁଣିଛି, ମୋର ସବୁଗୁଡ଼ା ମୁଣ୍ଡରେ ଅଛି, ମୁଁ ସବୁ ଲୋକକୁ ଦେଖି ଜାଣିଦେବି ଯାରି ସତ କଥା ଏଗୁଡ଼ା ସବୁ କରୁଥିଲେ ଆଉ। କିନ୍ତୁ ସାଙ୍ଗେ ସାଙ୍ଗେ ସେ ଲୋକକୁ କହୁଥିଲେ କ'ଣ ସବ୍ଜି ହେଇଗଲାଣି ତିଆରି ହେଇଗଲାଣି, ଏଗୁଡ଼ାକୁ ଆସି ବର୍ତ୍ତମାନ ମଠ ମନ୍ଦିର ସେ ଆସୁଛି, ସେ ମଣିଷ ତ ସେୟା ନା ନାହିଁ, ଆଉ ପ୍ରଭୁ ଭଲ ଅଛନ୍ତି କ'ଣ ଅଛନ୍ତି, ହଁ ଏମିତି ଆସି ଏଇଆ କରୁଛି, କିନ୍ତୁ ଇଏ ସବୁ କ'ଣ, ଏ ଯିବାର ସ୍ୱଭାବ, ଯିବାର ସ୍ୱଭାବ ଗୁଡ଼ାକ ଏଇଆ। ଆଉ ମିଥ୍ୟା ସମ୍ମାନ ନଦେଲେ ତୁମେ ବଞ୍ଚିପାରିବନି ଆଉ କ'ଣ କରିବ? ଆସି ତାକୁ ପ୍ରଭୁ ନଗଲେ ସେ ପ୍ରସାଦ ଜିନିଷ ତୁମକୁ ଖାଇବାକୁ ଦେବନି, ସମସ୍ତେ ଦେବ ଦେବନି, ହଇରାଣ କରିବ, ତାକୁ କହିବ ପ୍ରଭୁ ଭଲ ଅଛନ୍ତି ଆପଣ, ଆଉ ସେ ପ୍ରସାଦ ପତ୍ର ପାଇସାରେ ସେଠୁ କହିଦେଇକି ଯିବ, ହାଏ ଏମିତି କରୁଛି ସେମିତି କରୁଛି ନା। ସଂସାରଟା ଏଇଆ ବର୍ତ୍ତମାନ, ଯେଉଁମାନେ ତତ୍ତ୍ୱରେ ସ୍ଥିର ହେବେ ସେମାନେ ମାନ ସମ୍ମାନଙ୍କୁ ଚାହିଁବେ, ମିଳିବ ଦୁଇଟା, କିଛି ତୁମେ ବ୍ୟସ୍ତ ହୁଅନି। ତୁମେ ଯେତେ ଜଗତର କର୍ମ କର ପଛରେ ନିନ୍ଦାଟା ରହିଛି, ଦ୍ୱନ୍ଦ୍ୱମୟ ଜଗତ, ଆମେ ସମ୍ମାନର ପ୍ରେରଣାରେ କର୍ମ କରୁନାହିଁ, ଆମେ ଆମର ଭକ୍ତି ବା ସେବା ସ୍ୱାଭାବିକ, ଭଗବାନ ଆମକୁ ନିନ୍ଦା କରୁ ବା ପ୍ରଶଂସା କରୁ, ଆମର କ'ଣ କରିବାର ଅଛି? ଆମ କ'ଣ କିଏ ନିନ୍ଦା, ଲକ୍ଷ ଲୋକ ଆଜି ନିନ୍ଦା କରିଦେଲେ ନା ଆମେ ଜେଲକୁ ପଳେଇଗଲେ, ଆମକୁ ନେଇ ଫସେଇଦେଲେ ଆମେ ଜପମାଳା ଛାଡ଼ିଦେବୁ, ଭଗବାନ ଛାଡ଼ିଦେବୁ ନିନ୍ଦା କଲେ ବୋଲି ନା ସାଧୁ ବିଷୟ ବୋଲି ଦେବ? ନିନ୍ଦା ସହିତ କ'ଣ ଅଛି? ସେଟା ଆସିବ, ଭାଗ୍ୟରେ ଥିଲେ ନିନ୍ଦା ଆସିବ, ଭାଗ୍ୟରେ ଥିଲେ ପ୍ରଶଂସା ଆସିବ। ପ୍ରଶଂସା ନିନ୍ଦା ସହିତ ମୋର ଭକ୍ତିର କୌଣସି, ମୋର ସମର୍ପଣର, ମୋର ଭକ୍ତିର ସେବାର କିଛି ସମ୍ପର୍କ ନାହିଁ, ଏଇଟାକୁ ଜାଣିବା। ତେଣୁ ଏଇ ସ୍ୱାଭାବିକ ଭାବରେ ଏଇ ଯୋଉ ଏ କଥାରେ ପଡିଥିଲା ଯୋଉ ଅଭିମାନ ଇନ୍ଦ୍ରଙ୍କର, ଯାହା ଭଗବାନଙ୍କର କୃପା କଟାକ୍ଷରେ ସେ ବୁଝିପାରିଲେ, ଯାହା ସାତ ଦିନ ପରେ ସମୟ ଲାଗେ, ଅଭିମାନ ଭଙ୍ଗ ହବ, ସମୟ ଲାଗିଲା ସାତ ଦିନ ଜାଣିଦେଲେ, ଆରେ ଏତେ ବଡ଼ ଶକ୍ତି ମୁଁ ପ୍ରୟୋଗ କଲି କାହିଁ କିଛି ହେଲା। ସେ ସାଙ୍ଗେ ମେଘମାନଙ୍କୁ ନିବାରଣ କଲେ, ପ୍ଲେସ୍ 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 କାହିଁକି ଦୁଇଜଣଙ୍କର ଚକ୍ରବାଦୀ କହୁଛନ୍ତି, ନିସ୍ତମ୍ଭୋ ନଷ୍ଟ ମଦ ନ୍ୟବବୟମ ଇତି ହି ନ ଜାନେ ଅଦ୍ୟ କୃଷ୍ଣମୟମ କିମ୍ ଦଣ୍ଡ ଦାସ୍ୟତି ଇତି ଭୟାତ୍। ଡରିଗଲେ ଆଉ କାହିଁ କାହିଁ ସାଙ୍ଗେ ସାଙ୍ଗେ କହିଲେ ପ୍ରଳୟଙ୍କାରୀ କ'ଣ ସମର୍ଥକ ମେଘ ବାୟୁ କହିଲେ ପଳାଅ ଶୀଘ୍ର, କାହିଁ କହିଲେ ଏମିତି ନ ଜାନେ କି ଜାଣେ ଆଜି ବର୍ତ୍ତମାନ ବୋଧେ ସାଙ୍ଗେ ସାଙ୍ଗେ କୃଷ୍ଣ ମୋତେ ଦଣ୍ଡ ଦେବେ, ଦଣ୍ଡ ଭୟ ଆଉ ନିବାରଣ କରିଲା, ଭଗବାନ କୃଷ୍ଣ କିଛି ଦଣ୍ଡ ଦେବେନି। ଖଙ୍ଗ୍ୟବ୍ରହ୍ମୁଦିତାଦିତ୍ୟମ ବାତବର୍ଷଞ୍ଚ ଦାରୁଣମ ନିଶମ୍ୟ ପରତ ଗୋପାନ ଗୋବର୍ଦ୍ଧନ ଧର ବ୍ରବୀତ। ଖଂ ବ୍ୟଭ୍ରମ ଉଦିତମ ଭାତ ବର୍ଷଞ୍ଚ ଦାରୁଣମ, ଆକାଶରେ ସୂର୍ଯ୍ୟ ସାଙ୍ଗେ ସାଙ୍ଗେ ଉଦୟ ହେଲେ, ସୂର୍ଯ୍ୟ ଥିଲେ ପବନ ଚାଲିଥିଲା ନା କ'ଣ, ସାମ୍ପ୍ରତକ ପବନ ବହୁଛି ବର୍ଷା ହେଉଛି ଆଉ ମେଘଖଣ୍ଡଟା ନା, ମେଘଖଣ୍ଡ ଆକାଶରେ ରହୁଛି ନା, ଏଇ ଯେଉଁ ଯେତେବେଳେ ଫ୍ଲାଇଟ୍ ସବୁ ଯାଉଛି ମେଘଖଣ୍ଡ ଉପରେ ଯାଉଛି ନା, ସେଠି କ'ଣ କିଛି ଅଛି ମେଘଖଣ୍ଡ ଏଇ କିଛି କେତେ କିଲୋମିଟର ଉପରେ ନା ଆଉ କ'ଣ, ତାପରେ 400-500 ଫୁଟ ତ ବହୁତ ଉପରକୁ ସେ ପଡ଼ୁ, ମେଘଖଣ୍ଡର କେତେ ଉପରକୁ ପଳାଉଛି ଏଇ ମେଘଖଣ୍ଡ, ଏଇ କେତେ 200 ଫୁଟ ଭିତରେ କ'ଣ ଥିବ ଅନୁମାନ ମୁଁ ଯାହା ଦେଖେ ଫ୍ଲାଇଟ୍ କ'ଣ ଅଛି ମେଘଖଣ୍ଡ, ଆଉ ଉପରେ ସେ ଅଛି ନା ଆଉ ସାଙ୍ଗେ ସାଙ୍ଗେ ଆକାଶ ସେ ସୂର୍ଯ୍ୟ ଉଦୟ ହେଇଗଲେ ଗୋବର୍ଦ୍ଧନ ଧାର, ଏଠି କହିଲେ ଗୋବର୍ଦ୍ଧନ ଧାରି ଗୋବର୍ଦ୍ଧନ ଧର ଅବ୍ରବିତ ନିଶମ୍ୟ ଉପର ତୁ ଗୋପା ବାତ ବର୍ଷ ଦାରୁଣ, ବାତ ବର୍ଷା ଏସବୁ ବନ୍ଦ ହେଇଗଲା, ସୂର୍ଯ୍ୟ ଉଦିତ ହେଇଗଲେ, ଗୋବର୍ଦ୍ଧନ ଧାରି କୃଷ୍ଣ ବର୍ତ୍ତମାନ କହିବେ କାହାକୁ ବ୍ରଜବାସୀମାନଙ୍କୁ, ନଦୀର ଜଳ ଇଏ ଭଗବାନଙ୍କର। ଆଚ୍ଛା ଇନ୍ଦ୍ର କେତେଟା ମ୍ୟାଜିକ, ଇନ୍ଦ୍ର କେତେଟା ମ୍ୟାଜିକ ଦେଖୁଥିଲେ, କ'ଣ ମ୍ୟାଜିକ ଦେଖୁଥିଲେ, ଜଳ ଯେତେବେଳେ ପୁରା କ'ଣ ପୁରା ଶୁଖି ପୁରା ଶୁଖିଆ ଦେଲ, କିନ୍ତୁ ଜଳ ଯେତିକି ସେତିକି ବର୍ଷା ହେଲେ ଯେମିତି ସାଧାରଣ ଜଳ ହୁଏ ସେତିକି ରହୁଥିଲା, ଆରେ ସେ ଜଳଟା ପୁଣି ତ କୁଆଡ଼େ ଯାଉଥିବ, ନଦୀ ଯାଉଥିଲା, ତେଣୁ ଯମୁନା ମାନସୀ ଗଙ୍ଗା ଏସବୁ ପୁରା ଉପଟୁପ ହଉଥିଲା, କିନ୍ତୁ ଭଗବାନ ଯେତେବେଳେ ସଂକଳ୍ପ କରିଗଲେ, ଇନ୍ଦ୍ର ଯେତେବେଳେ କହିଦେଲା ମେଘମାନଙ୍କୁ ନିବାରଣ କରିଦେଲା, ଭଗବାନଙ୍କର ସଂକଳ୍ପ ହେଇଗଲା ସବୁ ଶୁଷ୍କ ହେଇଯାଉ, କାରଣ ବ୍ରଜବାସୀମାନେ ଫେରିବେ, ନଦୀରୁ ସାଙ୍ଗେ ସାଙ୍ଗେ ଜଳ ସ୍ତର କମିଗଲା, ଇଏ ବନ୍ୟା ହେଇଯାଏ କ'ଣ ଜଳସ୍ତର କମିବା ପାଇଁ କେତେଦିନ ଲାଗେ, ଆଉ 3-4-5 ଦିନ ଲାଗିବ ନା, ଆଉ ସବୁ ସମୁଦ୍ରରୁ ଟାଣିବ ନା, ସମୁଦ୍ର ପୁଣି ଯଦି ସେତେବେଳେ ଜୁଆର ଥିବ ପୂର୍ଣ୍ଣିମା ଥିବ ଗୋଟେ ଟାଣିବ, 5 ଦିନ ଲେଖା ରହିବ, 10 ଦିନ ଲେଖା ରହିବ, ଭଗବାନଙ୍କର ସଂକଳ୍ପ ଶକ୍ତିରେ ସବୁ କମିଗଲା, ଭଗବାନ କହିଲେ ଡାକିଲେ ନିର୍ଯାତ ତେଜ ତମ ତ୍ରାସମ ଗୋପାସ ସ୍ତ୍ରୀ ଧନାର୍ଭକା ଉପାର ତବାତ ବର୍ଷମ ବିୟୁଦ ପ୍ରାୟଶ୍ଚ ନିମ୍ନଗା। ହେ ଗୋପଗଣ ସମ୍ପ୍ରତି ସ୍ତ୍ରୀ ପୁତ୍ର ଧନ ପ୍ରଭୃତି ନେଇ ତୁମେମାନେ ଗିରିଗୁହାରୁ ବାହାରକୁ ଯାଅ, ଏଠାରେ ଆଉ କୌଣସି ଭୟ କର ନା, ବାୟୁ ଓ ବୃଷ୍ଟି ନିବୃତ ହୋଇଛି ବା ବନ୍ଦ ହୋଇଯାଇଛି ଏବଂ ଜଳପୂର୍ଣ୍ଣ ନଦୀ ମଧ୍ୟ ଅଳ୍ପ ଜଳଯୁକ୍ତ ହୋଇଛନ୍ତି, ଜଳ ନଦୀ ସବୁ ଜଳପୂର୍ଣ୍ଣ ହୋଇଯାଇଥିଲା, ଶିଶୁ ଅଳ୍ପ ଜଳଯୁକ୍ତ ହେଇଗଲେ, ଭଗବାନ କହୁଛନ୍ତି ବ୍ରଜବାସୀମାନେ ବାହାର, ଏମାନେ ଡରିକି ବାହାରି ନଥିଲେ, ଏମାନେ ସରଳ ଲୋକ, ଏଣେ କିଏ କିଏ ଅଛନ୍ତି ସବୁ ଡରୁଆ ପ୍ରାଣୀ, ବ୍ରଜବାସୀ ଛୋଟ ପିଲା ରଖିଲେ କ'ଣ, ବର୍ଷା ହଉଥିବ ପବନ ଚାଲିଥିଲା ଆଉ ଘଡ଼ି ଘଡ଼ି ହଉନଥିବେ କି ହଉଥିବ, ଇନ୍ଦ୍ର କ'ଣ ଡରୁନ ଛାଡ଼ି ଦେଉଥିବେ ନା କ'ଣ, ବଜ୍ର ପକାଉଛନ୍ତି ଛୁଆମାନେ ଡରିବେ, ଗାଭୀମାନେ ଆହୁରି ଡରୁଆ ବସିଛା, ଆଉ ଗୋପମାନେ ସରଳ, ସେ ଯେଉଁ ପବନ ଖାଇକି ଦେଖିଛନ୍ତି ଯାହା ହେଇଛି, କେହି ଆଉ ବାହାରୁ ନାହାନ୍ତି, କୃଷ୍ଣ ନ କହିଲା ମାନେ କେହି ବାହାରୁ ନାହାନ୍ତି, କୃଷ୍ଣ କହିଲା ସବୁବେଳେ ଆକାଶରେ ଇନ୍ଦ୍ର ମେଘକୁ ଫେରାଇ ଦେଲା ପରେ ଆକାଶରେ ସୂର୍ଯ୍ୟ ଉଦୟ ହେଲେଣି ସବୁ ଶୁଷ୍କ ହେଇଗଲେ, ତଥାପି ସେ ବାହାରୁ ନାହାନ୍ତି, ସରଳ ଲୋକ ନା, ଆମର ଚାଲ ଖାଇ ଚାଲ ଦେଖିଆ ଚାଲ ପବନ ଛାଡ଼ି ଖୋଲି ଦେଖରେ କ'ଣ ହେଲା କ'ଣ ଏଇଠି ଭାଙ୍ଗ ହେଲା କ'ଣ ହେଲା କ'ଣ ନାହିଁ, ମଣିଷ ଗୋଟେ ଚାଲାଖ ନା, ନଡ଼ିଆ ପଡ଼ିଛି, କୋଉଠି ପଡ଼ିଛି, କୋଉଠି ଆମ୍ବ ପଡ଼ିଛି, ଚାଲ ଯିବା ଇଏ କରିବା। ବ୍ରଜବାସୀ ମାନେ ସେମିତି ନୁହନ୍ତି, ସେ ଭାରି ସରଳ, ସେ ବହୁତ ସରଳ। ଆଉ ସରଳତାର ସବୁଠୁ ବଡ଼ ସଂଜ୍ଞା ହେଲା କୃଷ୍ଣ ଉପରେ ପୂର୍ଣ୍ଣ ନିର୍ଭର। କୃଷ୍ଣ ଡାକିଲେ ଆସୁଛନ୍ତି, କୃଷ୍ଣ କହିଦେଲେ ଭାରି। ଆଉ ତାଙ୍କର ତ ଆଉ କିଛି ନାହିଁ, ଶଗଡ଼ ସ୍ତ୍ରୀ, ଶଗଡ଼ ଭିତରେ ସବୁ ସ୍ତ୍ରୀ ଛୁଆ ପିଲା, ସେ ଶଗଡ଼ ଭିତରେ ଗୋଧନ ଗୋମା ତାଙ୍କୁ ଧରିଛନ୍ତି, ସବୁ ଆସିକି ଭିତରେ ବସିଛନ୍ତି। କୃଷ୍ଣ ଡାକିଲେ କହିଲେ ବାହାର 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 ଆସ, ବାହାରକୁ ଚାଲି ଆସ। କାହାକୁ ଆଗକୁ ଧରିକି କହୁଛନ୍ତି, ଗୋପା ନିର୍ଯାତ ତେଜ ତ ତ୍ରାସମ, ପଳେଇ ଆସ, ତ୍ରାସ ତ୍ରାସ ମାନେ ଭୟ, ଭୟ ଛାଡ଼। ଗୋପା ସ ସ୍ତ୍ରୀ ଧନାର୍ଭକା, ନିଜର ସ୍ତ୍ରୀ ସହିତ, ଆଉ ଗୋପମାନେ କିଏ ଆଗେ ପଳାଉଥିବେ, ସେ ସ୍ତ୍ରୀ କହୁ ତୁମେ ଟିକେ ରୁହ, କି ଡରିବା ଦରକାର ନାହିଁ, ସବୁ ସ୍ତ୍ରୀକି ଧରିକି ଯାଅ, ଆଉ ଅର୍ଭକା ବାଳକ ନିଜ ପୁଅକୁ ଧରିକି ସବୁ ଚାଲ। ଉପାରତମ ବାତ ବର୍ଷମ ବିୟୁତ ପ୍ରାୟ ନିମ୍ନଗା, ନିମ୍ନଗା ନଦୀ ସବୁ ବିୟୁତ ପ୍ରାୟ, ସବୁ ନିମ୍ନ ସ୍ତରକୁ ପଳାଇଗଲେଣି, ବାତ ବର୍ଷା ବି କମିଗଲାଣି, ତୁମେ ଯାଅ। ଭଗବାନ କୃଷ୍ଣ ଯେତେବେଳେ ଏତିକି କହିଲେ, ବିୟୁତ ପ୍ରାୟ ବିଗତ ଉଦକ ପ୍ରାୟ ଅଳ୍ପ ଜଲା ଇତ୍ୟର୍ଥ, ଅତସ୍ତେ ନିଜ ଗୋପା ସୁସମାଦାୟ ଗୋଧନମ ସକଟ ଢୂପକରଣମ ସ୍ତ୍ରୀ ବାଲସ୍ତ ବିରାସ ନେଇ। ଏହାର ପରେ ସେ ଗୋପଗଣ ଉପକରଣ ସକଳ ଶଗଡ଼ ଆରୋହ ପୂର୍ବକ ବାହାରିଲେ, ପରେ ସ୍ତ୍ରୀ ବାଳକ ଏବଂ ବୃଦ୍ଧଗଣ ଧୀରେ ଧୀରେ ନିର୍ଗତ ହେଲେ। ଆଗେ ଭଗବାନ କହିଲା ପରେ ଯେଉଁ ବଡ଼ ବୃଦ୍ଧ ଗୋପମାନେ ସବୁ ପୁରୁଷ ଲୋକମାନେ ଥିଲେ, ସେମାନେ ଶଗଡ଼ ସବୁ ଜୁଟିକି ଆଉ ବଳଦଙ୍କୁ ଧରିକି, କାରଣ ଗୋଧନ ଏଠି ସବୁ କହୁଛନ୍ତି ନା, ଅତସ୍ତେ ନିର୍ଜମ ଗୋପା ସୋମାଦାୟ ଗୋଧନମ, ସୋ ଆଦାୟ ନିଜର ଗୋଧନମ, ଗୋପୀମାନଙ୍କର ବ୍ରଜବାସୀମାନଙ୍କର ଏଇଟା ଥିଲା ଧନ, ଗାଈ ଥିଲା ତାଙ୍କର ଧନ, ଯେତେ ଗାଭୀ ଅଛନ୍ତି ତାଙ୍କର ସେତିକି ଧନ, ଗାଈ ଗୋଟେ ବିକୁନଥିଲେ, ଗୋମାତା ତାଙ୍କ ଧନ ଥିଲେ, ଗୋଧନ ଗାଈ ରହିଲା ମାନେ ସବୁ ରହିଲେ, ଭଗବାନ କୃଷ୍ଣ ଖୁସି ରହିଲେ, ଆଉ ଧନ କ'ଣ ଦରକାର। ସକଟ ଉପଢକରଣମ ସ୍ତ୍ରୀ ବାଲସ୍ତ ବିରାସନେ, ସମସ୍ତେ ସ୍ତା ବିରାସନେ କ୍ରମଶଃ ଧୀରେ 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 ସମସ୍ତେ ବାହାରିକି ଆସିଲେ। ଆଚ୍ଛା, ଭଗବାନ ଗୋବର୍ଦ୍ଧନ ଧାରଣ କରିଛନ୍ତି ନା, ଗୋବର୍ଦ୍ଧନ ରଖିବେ କୋଉଠି, ଗୋବର୍ଦ୍ଧନ ଯେତେବେଳେ ଉଠେଇଥିବେ, ଉଠେଇଲା ପରେ ଖସେଇକି ରଖିବେ ନା, ସେଇ ସ୍ଥାନରେ ରଖିଛନ୍ତି। ଏପଟେ ସେପଟେ ଯଦି ଛଅ ଇଞ୍ଚ ହେଇଗଲା, ତୁମର ଯେମିତି କ'ଣ ସବୁ କ୍ରେନ୍ ଆସୁଛି ତାକୁ ଟାଣୁଛି, ଟାଣରେ ଏପଟୁ ଟାଣ, ଟାଣକୁ ଟାଣ, ବାଁକୁ ଟାଣ, ବଡ଼ ପଥର ଦେଖି ନା କେମିତି ସେ ରଖୁଛି, ସେଗୁଡ଼ା ଯେଉଁଠୁ ଉଠେଇବ ସେଠି ପକେଇଦେବ, ସେ ସାଇଡ୍ ହେବ, ସେ ଶୁଣ୍ଡରେ ଠେଲୁଛି, ଏପଟେ ମାରୁଛି, ସେପଟେ ମାରୁଛି, ଗାତ କରୁଛି, ଗୋଟେ ଜିନିଷକୁ ଉଠେଇକି ପକେଇଲା ବେଳକୁ ନାଇଁ, ଭଗବାନଙ୍କର ଅଚିନ୍ତ ଶକ୍ତି ନା, ଯେମିତି ଯେମିତି ଯେଉଁଠି ଯେମିତି ଭଗବାନ ଥିଲା ପୁରା ଭଗବାନ ସେଇଟା ନା, ସେ ଚାଲିଲେ ଗୋପମାନେ ଚାଲିଲେ, ଗୋପମାନଙ୍କର ସମସ୍ୟା ସମାଧାନ ହେଇଗଲା, ସମସ୍ୟା ଆରମ୍ଭ ହେଇଗଲା ଇନ୍ଦ୍ରଙ୍କର। ବ୍ରହ୍ମାଙ୍କୁ କହିବେ, ଆଜ୍ଞା ଆଜ୍ଞା କଲି, ଆଉ ବ୍ରହ୍ମା କହିକିରି ତୁ ଏତେ ବୋକା, ମୁଁ ତ ଆଠ ଆଖିଆ ହେଇକି ମୁଁ ଠକିଲି, ତୁ ସହସ୍ର ଆଖି, ତୋ ଦେହ ହାତ ଦେହ ହାତ ସବୁଆଡ଼େ ଇନ୍ଦ୍ର ସହସ୍ର ଆଖ୍ୟ ନା, ତୁ ଜାଣିପାରୁନୁ ସେ ଭଗବାନ ବୋଲି, ତୁ ମରିଯିବୁ, ତୁ ଏଇଆ କରୁଛୁ, ସାତ ଦିନ ବର୍ଷା କରିକି ଆସୁଛୁ, ମୁଁ ଟିକିଏ ଖାଲି ସଖା ବାଳକମାନଙ୍କୁ ଲୁଚେଇ ଦେଇକି ଯାହା ହଇରାଣ ହେଇଛି, ତୁ ସାତ ଦିନ କଷ୍ଟ ଦେଇଛୁ, ତୁ ତୋ ପୋଷ୍ଟ ଯିବ, ତୁ ବାପା ଚାଲିଲୁ, ଆଜ୍ଞା କରିବି କ'ଣ କର, କିଛି ବାଟ ନାହିଁ, ସେଇ ଗାଈକି ଗୋମାତାଙ୍କୁ ଧର, କାମଧନୁ ଧରିକି ଆସିବେ ନା, ଆଉ ଗୋମାତା ପଛରେ ରହିବୁ, ଆଗକୁ ଗୋମାତାଙ୍କୁ ରଖିବୁ। ଆଉ ଗୋମାତାଙ୍କୁ ଦେଖିଲା ମାନେ କୃଷ୍ଣ ଦୁଃଖ ଭୁଲି ତାଙ୍କ, ଆଉ ରାଗ ଚାଲିଯିବେ ତାଙ୍କର, ତୁ ତାଙ୍କ ଶରଣ ନେଇଛୁ, ଆଉ ସେନେ ଗୋମାତାଙ୍କୁ ସବୁ ଶରଣ ନିଅନ୍ତି ନା, ଆଉ ରଖୁଥିଲେ ଗୋମାତାଙ୍କୁ ଆଉ କ'ଣ, ବର୍ତ୍ତମାନ ଦେଖିକି କେତେ ଗାଈ କ୍ଷୀର ଦେଉଛି କି, ସେ ଗାଈଟା କେମିତିକା, ତୁମେ କ'ଣ ଗୋମାତା ରଖିବ, ଗାଈକି ବାଛୁଛ, ଏ ଗାଈ କେମିତିକା, ସେ ଗାଈ କେମିତିକା, ଯେ ଗୋମାତା ରଖିବ ସେ ବାଛିବ, ଆସେ ଆଉ ସେ କ'ଣ ଜାଣିବେ, ଗାଈ ଗାଈ ଗୋସେବା ସେ କ'ଣ ଜାଣିବେ, ଯାହା ଭଗବାନ ଗୋମାତା ଆସିଛନ୍ତି ମାନେ ସେ ଗୋମାତା, ଗୋମାତାଙ୍କୁ ଧରିକି ଆସିଲେ ବୋଲି ଇନ୍ଦ୍ର କ୍ଷମା ପାଇଲେ ନା, ଭଗବାନଙ୍କୁ ସ୍ତୁତି କରିବେ, ଭଗବାନ ପ୍ରସନ୍ନ ହେଇକି ଇନ୍ଦ୍ରକୁ ବଚନ କହିବେ, ଆସିବ ଏ ପ୍ରସଙ୍ଗ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭାଗବତଙ୍କ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର।